श्रीमद्भागवतम दशम स्कंद अठावन अध्याय श्लोक 25। भगवान तत्र निवसन भगवान तत्र निवसन श्वानं प्रिय चिकित्सया श्वानं प्रिय चिकित्सया अग्नये खंडवं दातुम् अग्नये खंडवं दातुम् अर्जुनस्य स्वसारथि अर्जुनस्य स्वसारथि भगवान् तत्र निवसन् श्वानं प्रिय चिकित्सया अग्नये खंडवं दातुम् अर्जुनस्य स्वसारथि भगवान् तत्र निवसन् श्वानं प्रिय चिकित्सया अग्नये खंडवं दातुम् अर्जुनस्य स्वसारथि भगवान् तत्र निवसन् चिकित्सया अग्नये खंडवं दातुम् अर्जुनस्य स्वसारथि हरे कृष्ण अवस्थ भक्त सदन मातृवृंद आपमानक आमर भागवत कथा को स्वागत जना जाऊँ आमर ये कथा इंद्रप्रस्थ रे चली ये चारोटी गत काली जो आम श्लोकटी आलोचना करते से चारोटी श्लोक यही कथी कह गत काली भाव भगवान पांडव मान मनोरोध गोटे नगरी निर्माण कले जहाँ इंद्रप्रस्थ भी कहुच्छे आम गत काली आलोचना करूँ से विषय तेणु ये श्लोक से कौन भगवान तत्र निवसन भगवान सबुठ रही किंतु एटी कह भगवान तत्र निवसन भगवान सेठे विराजमान कले बास कले निवसन नितरांग बास से कले भगवान तत्र कहले से इंद्रप्रस्थरे जो पूर्व जो आम गत काली आलोचना करूँ जो कौन विश्वकर्मा को सी आदेश दे नगर निर्माण करने तो आम नगर निर्माण हो गला आ नगर निर्माण पर बहुत वर्ष लगला सब है नुह आमर कथा कह गोटे रही आमर साधारण भाव कथा कह जाए जे रोम वाज बिल्ट नॉट रोम वाज बिल्ट रोम वाज नॉट बिल्ट इन ए डे रोम बा इटाली राजधानी रोम हाँ से बोलते बहुत तार आम जाए से किंतु सी जो रही रोम रे सी बहुत सुंदर भाव से नगर निर्माण होती कथी रही रोम जो नगर निर्माण है गोटे दिन रे नथिला रोम वाज नॉट बिल्ट इन ए डे किंतु ये भौतिक कथा किंतु भगवान चाहिए गोटे डे कौन गोटे क्षण वन मोमेंट रे करें ये भगवान कर भगवता तेणु ये भगवान शब्द व्यवहार करा कर भगवान निर्माण करदे विश्वकर्मा मात्र निमित्त मात्र विश्वकर्मा निमित्त मात्र विश्वकर्मा जी कही था बहु मुझे ना गोटे व्यस्त अच्छी तर भगवान करदे था सी तर संकल्प भौतिक जगत सृष्टि करोटे भौतिक जगत नुह यही भाव अनेक कोटि कोटि विश्वब्रह्मांड रही चिंता करें कते विश्वब्रह्मांड रही वैज्ञानिक मान धारणा खाली ब्रह्मांड कहले पृथ्वी यही जो जीव मान रही से मैंने से जीव रही आउ कौटी जीव नहांती आउ कौटी जीवन नहीं भाव से कौन किंतु यही भाव अनेक विश्व ब्रह्मांड रही सबुठ जीवन रही ଆମେ ପୃଥିବୀରେ ଯେଉଁ ଜୀବମାନେ ଅଛନ୍ତି 84 ଲକ୍ଷ ଜୀବ ଅଛନ୍ତି, ତାଙ୍କ ଭିତରେ ମନୁଷ୍ୟ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଜୀବ। କିନ୍ତୁ ଆଙ୍କଠାରୁ ମଧ୍ୟ ଆହୁରି ଉନ୍ନତ ଜୀବ ସବୁ ରହିଛନ୍ତି, ଉନ୍ନତ ଲୋକମାନଙ୍କରେ ସ୍ୱର୍ଗଲୋକ, ମହତ ଲୋକ, ଜନଲୋକ, ତପଲୋକ, ସତ୍ୟଲୋକ ଇତ୍ୟାଦିରେ ଲୋକମାନଙ୍କରେ ସେଠି ସେ ଯେଉଁ ରହିଛି, ସେଠି ବହୁତ ଉନ୍ନତ ଦେବତାମାନେ ସବୁ ରହିଛନ୍ତି, ବହୁତ ଉନ୍ନତ ଦେବତାମାନେ ରହିଛନ୍ତି। ତାଙ୍କ ବିଷୟରେ ବୈଜ୍ଞାନିକମାନେ କଳ୍ପନା କରିପାରିବେ ନାହିଁ। ଏବଂ ଆମର ଯେଉଁ ତଥ୍ୟକୁ ବା ଏଇ ସତ୍ୟ କଥାକୁ ସେମାନେ କହିବେ ଏସବୁ କଳ୍ପନା, ଏଭଳି ଭାବରେ ସେମାନେ ଗ୍ରହଣ କରିବେ। ସେ ରୋମରେ ମଧ୍ୟ ଆମର ଗୁରୁଦେବ ସେଠି ଗୋଟେ କରିଥିଲେ, ବୈଜ୍ଞାନିକମାନଙ୍କୁ ନେଇକରି କନଫରେନ୍ସ କରିଥିଲେ, ଏଇ ଆମର କ'ଣ ଆଧ୍ୟାତ୍ମିକ ବିଜ୍ଞାନକୁ ତାଙ୍କୁ ବୈଜ୍ଞାନିକ ଭିତରେ କହିଥିଲେ। ଏଠି ଆମର ରହିଛି, ସେଠି ସବୁ ରହିଛି, ରୋମରେ କରିଥିଲେ। ରୋମରେ ଯେତେବେଳେ କରିଥିଲେ ଯେଉଁ ରହିଛି, ଆମର ଗୁରୁଦେବଙ୍କ ପାଖରେ କିଛି ଧନ ନଥିଲା ସେତେବେଳେ, ଗୋଟେ କନଫରେନ୍ସ କରିବା ପାଇଁ କେତେ ଟଙ୍କା ଦରକାର, କେତେ କ'ଣ ଆମେ ଯେଉଁ କଲେ ଜନ୍ମାଷ୍ଟମୀ ନନ୍ଦ ଉତ୍ସବ ପାଳନ କଲେ ବହୁତ ଧନର ଆବଶ୍ୟକତା ଥିଲା। କିନ୍ତୁ ସେ ଏକୁଟିଆ କରିଥିଲେ, ଏବଂ ଅବଶ୍ୟ ଆମର ପ୍ରଭୁପାଦ ମହାରାଜ ସେ କହିଥିଲେ ତାଙ୍କୁ ଯେ ତୁମକୁ ଆମର ବିବିଟି ମାସକୁ $10,000 ଦେବ, ଭଗବାନ କଥାକୁ ପ୍ରଚାର କରିବା ପାଇଁ ବୈଜ୍ଞାନିକ ଭିତରେ $10,000 ଦିଆଯିବ ବୋଲି କହିଥିଲେ ସେ। କିନ୍ତୁ ସେଇଟା ହେଲା ନାହିଁ, ସେ ତାଙ୍କର ଏକାକୀ ସବୁ ବ୍ୟବସ୍ଥା କରି ଭଗବାନ ଅବଶ୍ୟ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ତାଙ୍କର କିଛି ଧନ ନଥିଲା, ସେ ଏଭଳି ଭାବରେ ସବୁ ବ୍ୟବସ୍ଥା କରିକି ଭଗବାନଙ୍କୁ ଭରସା କରି କରିଥିଲେ। କିନ୍ତୁ ଅନ୍ତିମରେ ଯେତେବେଳେ ରୋମରେ ସେଇ କନଫରେନ୍ସଟି ହେଲା, ଶେଷ ହେଲା, କେତେ ଦିନ ଧରିକି 3 ଦିନ ନା କେତେ ଦିନ ଧରିକି କରୁଥିଲେ, ହେଲା ପରେ ଯେତେ ଟଙ୍କା ସବୁ ଟଙ୍କା ଖର୍ଚ୍ଚ ହୋଇଥିଲା, ଇଟାଲୀର ଯେଉଁ ରହିଛି ତା'ର କରେନ୍ସି ଗୋଟେ ରହିଛି, ଇଟାଲୀର ଗୋଟେ କରେନ୍ସି ରହିଛି, ଏଇଭଳି ଭାବରେ କ'ଣ ମୁଁ ଭୁଲି ଯାଉଛି ସେ କରେନ୍ସିଟା ରହିଛି ସେଠି, ତାଙ୍କର ରୋମର ଯିଏ ଆମର ଯେଉଁ ରହିଛନ୍ତି ଖ୍ରୀଷ୍ଟିଆନ ଜଗତର ଯିଏ ହେଡ୍ ହେଉଛନ୍ତି ପୋପ୍, ସେ ପୋପ୍ଙ୍କର ହେଡ୍କ୍ୱାର୍ଟର ହେଉଛି ସେଇଠି, ପୋପ୍ଙ୍କର ହେଡ୍କ୍ୱାର୍ଟର ହେଉଛି ସେଇ ରୋମରେ। ତେଣୁ ସିଏ କହିଲେ ଏ କନଫରେନ୍ସରେ ଯାହା ଖର୍ଚ୍ଚ ହେଇଛି ସେଇଟା ସବୁ ଆମେ ବିୟର କରିବୁ, ତାଙ୍କ ତରଫରୁ ସେ ବ୍ୟବସ୍ଥା କରିଦେଲେ, ଭଗବାନଙ୍କର ଏଭଳି ବ୍ୟବସ୍ଥା ରହିଛି। ତେଣୁ ଏଇ ଯେଉଁ ରୋମ, ହଁ ସେଇଟା କୁହାଯାଏ ରୋମ ୱାଜ୍ ନଟ୍ ବିଲ୍ଟ ଇନ୍ ଏ ଡେ, ରୋମ ଗୋଟିଏ ଦିନରେ ତିଆରି ହୋଇନଥିଲା। କିନ୍ତୁ ଏ ଯେଉଁ ଇନ୍ଦ୍ରପ୍ରସ୍ଥ ଆମେ ଗତକାଲି କହିଥିଲେ, ଅନେକ ନଗରୀ ରହିଛି, ବହୁତ ଉନ୍ନତ ନଗରୀ, ବହୁତ ଉନ୍ନତ ନଗରୀ, ସେ ଗୋଟିଏ ମୁହୂର୍ତ୍ତରେ ହୋଇଯାଇଥିଲା ତିଆରି, ଏ ଭଗବାନଙ୍କର ଏଭଳି ରହିଛି ଭଗବତ ତାହା। ତେଣୁ ସେଇଠି ନିର୍ମାଣ ହୋଇଗଲା ପରେ ଭଗବାନ ତତ୍ର ନିବସନ, ଭଗବାନ ସେଠାରେ ବାସ କଲେ। ଯଦିଓ ଭଗବାନ ସବୁଠାରେ ଅଛନ୍ତି, ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ସେହି ସମୟରେ ଭଗବାନ ଇନ୍ଦ୍ରପ୍ରସ୍ଥରେ ବାସ କରୁଥିଲେ, ଭଗବାନ ତତ୍ର ନିବସନ। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ, ଏ ଚତୁର୍ମାସ ରହିଛି, ଚତୁର୍ମାସ ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଏ 4 ମାସକୁ ଚତୁର୍ମାସ ବୋଲି କୁହାଯାଏ। ଆମର ବର୍ତ୍ତମାନ ମଧ୍ୟ 4 ମାସ ଚାଲିଛନ୍ତି, ଚତୁର୍ମାସର ଦ୍ୱିତୀୟ ମାସ ଚାଲିଛି ଭାଦ୍ରବ ମାସ, ପ୍ରଥମ ମାସ ଆମର ଶେଷ ହୋଇଗଲା, ତା'ପରେ ଦ୍ୱିତୀୟ ମାସ ଚାଲିଛି। ତେଣୁ ଏଇଭଳି ଭାବରେ 4 ମାସ ଭଗବାନ ସେଠାରେ ବାସ କଲେ, ନିବାସ କଲେ 4 ମାସ ନିବସନ। ଯଦିଓ ଭଗବାନ ସବୁଠାରେ ଅଛନ୍ତି, ଭଗବାନ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ଯେତେବେଳେ ପ୍ରହ୍ଲାଦ ମହାରାଜ କଥା କହୁଥିଲେ, ହିରଣ୍ୟକଶିପୁ ଚିନ୍ତା କରୁଥିଲା କି ଆଉ କିଏ ଭଗବାନ କିଏ ନାହାନ୍ତି, ମୁଁ ହେଉଛି ଭଗବାନ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ସେ ଯେତେବେଳେ ପ୍ରହ୍ଲାଦଙ୍କୁ କହିଲା, ଆରେ ମନ୍ଦଭାଗ୍ୟ, ତୋର ମନ୍ଦଭାଗ୍ୟ ଉଦୟ ହୋଇଥିବାରୁ ତୁ କହୁଛୁ ମୋ ଛଡ଼ା ଅନ୍ୟ କିଏ ଭଗବାନ ଅଛନ୍ତି, ଯସ୍ତୟା ମନ୍ଦଭାଗ୍ୟକ୍ତା ମଦନ୍ୟ ଜଗଦୀଶ୍ୱର, ମୋ ଠାରୁ ଆଉ କିଏ ଜଗଦୀଶ୍ୱର ଅଛନ୍ତି, ଯଦି ସେ ଅଛନ୍ତି କାହିଁକି ସେ ଦେଖାଯାଉନାହାନ୍ତି, ସ୍ତମ୍ଭରେ କାହିଁକି ଦେଖାଯାଉନାହାନ୍ତି। ଏଇଭଳି ଭାବରେ ଯେତେବେଳେ କହିଲେ, ପ୍ରହ୍ଲାଦ ମହାରାଜ କହିଲେ, ଭଗବାନ ମୋତେ ଦେଖାଯାଉଛନ୍ତି, ଭଗବାନଙ୍କୁ ସେ ଦେଖିପାରୁଥିଲେ। ଯେଉଁମାନେ ମହାଭାଗବତ ସେମାନେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରନ୍ତି। ଭଗବାନ ଇଏ ସାଧାରଣ ଭୌତିକ ବସ୍ତୁ ନୁହଁ, ଭଗବାନ ଯେଉଁ କୁହାଯାଏ ଇଂରାଜୀରେ ମଧ୍ୟ ସେଇଟା ରହିଛି, ଓମ୍ନି ପ୍ରେଜେଣ୍ଟ, ଓମ୍ନି ସିଏଣ୍ଟ, ଓମ୍ନି ପୋଟେଣ୍ଟ, ସେ ସବୁକିଛି ଜାଣନ୍ତି, ସବୁଠାରୁ ବିଦ୍ୟମାନ ଏବଂ पूर्ण शक्तिशाली सी ये भगवान को संज्ञा दिया जाए कि भगवान कले सबुठे अच्छा किंतु विशेष भाव से इंद्रप्रस्थ में बास करुले से समय रे भगवान तत्र निवसन स्वानं प्रिय चिकित्सया कहीं से रहिले ना निज जनमान कर स्वानं भगवान कर समस्त निज जन भगवान कर एमती कहीं ना ये निजर ये परर ये पर ये मोर नुह ये आमर चिंताधारा सेटा कि भगवान समस्त भगवान अंश भगवद गीता नवम अध्याय भगवान कह समहं सर्वभूतेषु न मे दोष्यस्ति न प्रिय जे भजन्ति तु मां भक्त्या मयि ते तेषु चाप्यहम भगवान समस्त प्रति समान भगवान के द्वेष कहा द्वेष करते ना क्या न मे दोष्यस्ति न प्रिय क्या प्रिय बोली ग्रहण करते ना समस्ते समान किंतु जो मैंने भगवान भजन करती हरे कृष्णा 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 हरे 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 राम 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 जे भजंती तू शब्द लगला जदिओ भगवान समस्त प्रिय किंतु तथापि जो मैंने भगवान भजन करती जे भजंती तुम भक्तिया महिते ते से चाप्यम महिते से मैंने मोठा रही एवं तेसु चापी अहम तक मत मुझे ये भावर आदान प्रदान हुए भगवान भक्त भावर आदान प्रदान हुए सीटा चलता से स्वानांग प्रिय चिकित्सा ये प्रिय जो प्रेमर ये छटी रही प्रेमर आदान प्रदान केमी हुए ना ये छटी भाव छाव कौन कौन दधाधिपति गुणा आमे किसी दौ भगवान को प्रकृत भगवान समस्त दौंट कि तथापि आम दौ भगवान ग्रहण करते कि प्रदान करदाति प्रति गुणा एवं गुह्यमाख्याति पृछति गुह्यमाख्याति कहले जो गोपनीय कथा गुह्यम गोपनीय कथा सेटा कहती भावर आदान प्रदान ये भाव में गोपनीय कथाटा आम समस्त कहीपर ना कि आमर जे निजर व्यक्ति आम से कह निजर व्यक्ति आमर जे प्रिय व्यक्ति से कह अगर ना कारण तहत प्रेम रही छ प्रकार प्रेम व्यवहार चले आदान प्रदान हुए तेणु सेटा हूँ कौन ना गुह माखे पुछति एवं आमर जदि किसी रही सन्देह बा किसी रही प्रश्न पचारती सी मत से कथा कहे गुह में आख्याति पुछति एवं भूमते भजाते चाहब निजे खाद्य ग्रहण करती प्रदान करती ये प्रेम वस्तु ये भाव व्यवहार आदान प्रदान हुए सर्विधा प्रीति लक्षण ये छटी हूँ प्रीतिर लक्षण आम कह भगवान भल पाऊ आउ कि ना कि आदान प्रदान ना कि ना तो कि भल पाए सीटा तेनाली कह प्रिय चिकित्सा यह भाव चलता भगवान एवं भक्त मान बहुत प्रेम आदान प्रदान हुए अर्जुन भगवद गीत कहतीवसात्मसत्तोषी विहार सज्जासन भोजनेशु एक प्योत तत्सम्यंग तत्मे ताम हम प्रमेय भगवान भक्त मानकर केमी आदान प्रदान हुए प्रेम आदान प्रदान हुए ये सब अनेक स्थान वर्णना करेणु भगवद गीत विश्वरूप दर्शन जुगे अर्जुन से कथा कहते चच्चा वसात मसत्कृतोषी केत सहित हता थट्टा परिहास करते भगवान सहित अर्जुन असत्कृतोषी से बर्तमान भगवान विश्वरूप को देखी भावंट ये असत कार्य मुझे से क्षमा प्रार्थना कर विहार सज्जासन भोजनेशु आम शुणुचे किमी भगवान विहार करुले अर्जुन सहित रथरे आ पूर्व वर्णना करना करहार एक सज्जार शयन करुले से भगवान एवं भक्त अर्जुन कथा कह आसन गोटे आसन बसुले भोजन करुले विहार विहार सज्जासन भोजनेशु एक तत्सम्यम केत समस्त सामने केत एकुटिया ये भाव करुले ଭଗବାନଙ୍କ ସହିତ ପରିହାସ କରୁଥିଲେ, ଥଟ୍ଟା ପରିହାସ କରୁଥିଲେ। ଭଗବାନ ବିଶ୍ୱରୂପ ଦେଖିକିରି ସେ କ୍ଷମା ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ। ଭଗବାନ ଭଗବାନଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ଆସିଲା ପରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଭାଗବତ ମଧ୍ୟ ସେକଥା ବର୍ଣ୍ଣନା ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ଅର୍ଜୁନ ସେଇଟା କରୁଛନ୍ତି, କିଭଳି ଭାବରେ ଭଗବାନ ତାଙ୍କ ସହିତ ଭାବର ଆଦାନ ପ୍ରଦାନ କରୁଥିଲେ। ଭଗବାନ ଚାଲିଯାଇଛନ୍ତି ସେ କଥାକୁ ସେ ସ୍ମରଣ କରୁଛନ୍ତି। ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି, 7 ମାସ ହେଇଗଲାଣି ଅର୍ଜୁନ ଫେରିନାହାନ୍ତି, କ'ଣ ଅସୁବିଧା ହେଲା, ବିଭିନ୍ନ ପ୍ରକାର ଅପଶକୁନ ଦେଖାଯାଉଛି, ଏସବୁ ହେଉଛି, କ'ଣ ଅସୁବିଧା ହେଇଛି। ଚିନ୍ତା କରି ଅର୍ଜୁନ ଯେତେବେଳେ ଆସିଯାଉଛନ୍ତି ଅର୍ଜୁନକୁ ସେ ଚିହ୍ନି ପାରୁନାହାନ୍ତି, କ'ଣ କି ତୁମ ଅର୍ଜୁନ ତୁମର କ'ଣ ଅବସ୍ଥା ହେଇଛି, ଏହିଭଳି ଭାବରେ ସେ କହୁଛନ୍ତି। ତେଣୁ ପଚାରୁଛନ୍ତି, କ'ଣ ତୁମେ କିଛି ଅସୁବିଧା ହେଲା, କିଛି ତୁମ ଦେହ ଖରାପ ହେଇଗଲା, ବା ତୁମେ କିଛି ଅଧର୍ମ କାର୍ଯ୍ୟ କଲ, ବା ନିନ୍ଦନୀୟ କାର୍ଯ୍ୟ କିଛି କରିଛ, ଏହିଭଳି ଭାବରେ ପ୍ରଶ୍ନ ପଚାରୁଥିଲା ବେଳେ ଅର୍ଜୁନ ଭଗବାନ କଥା ସ୍ମରଣ କରିକରି ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହେଇଯାଉଛି, ସେ କଥା କହିପାରୁନାହାନ୍ତି। ତେଣୁ ସେ କହୁଛନ୍ତି, ନର୍ମାଣି ଉଦାରୁଚିର ସ୍ମିତ ଶୋଭିତାନି, ହେ ପାର୍ଥ ହେ ଅର୍ଜୁନ ସଖେ କୁରୁନନ୍ଦନେତି, ସଂଜଳ୍ପିତାନି ନରଦେବ ହୃଦି ସ୍ପୃଶାନି, ସ୍ମର୍ତ୍ତୁ ଲୁଠନ୍ତି ହୃଦୟଂ ମମ ମାଧବସ୍ୟ। ଭଗବାନ ଯେତେବେଳେ ଚାଲିଗଲେ ସେତେବେଳେ ତାଙ୍କର ସ୍ମରଣ କରୁଛନ୍ତି, ସିଏ ଭଗବାନ ତାଙ୍କର ଭକ୍ତମାନଙ୍କ ସହିତ କିଭଳି ଆଦାନ ପ୍ରଦାନ କରୁଥିଲେ ଏଇଠି କୁହାଯାଉଛି। ନର୍ମାଣି ଉଦାର ରୁଚିର ସ୍ମୃତି ଶୋଭିତାନି, ବହୁତ ଥଟ୍ଟା ପରିହାସ କରୁଥିଲେ ଭଗବାନ, କରୁଥିଲେ ପାଣ୍ଡବମାନଙ୍କ ସହିତ, ବିଶେଷ ଅର୍ଜୁନଙ୍କ ସହିତ, ଏବଂ ଅର୍ଜୁନ ମଧ୍ୟ କରୁଥିଲେ। ନର୍ମାଣି ଉଦାର ରୁଚିର ସ୍ମିତ ଶୋଭିତାନି, ବହୁତ ତାଙ୍କର ଉଦାର ବ୍ୟବହାର ସବୁ ରହିଛି, ବହୁତ ସୁନ୍ଦର ରୁଚିର ମନମୁଗ୍ଧକର। ସ୍ମିତ ଶୋଭିତାନି, ଭଗବାନ ସ୍ମିତ ହାସ୍ୟ କରନ୍ତି ସବୁବେଳେ ତାଙ୍କ ସହିତ, ଶୋଭିତାନି ଏଇଭଳି ଭାବରେ ଶୋଭା ତାଙ୍କର ଥିଲା। କିଭଳି ଭାବରେ ଏଇ ଭାବରେ ସେ କହୁଥିଲେ, ହେ ପାର୍ଥ, ଭଗବତ ଗୀତା ଆମେ ଦେଖିବା ଅର୍ଜୁନକୁ କେତେଥର ସେ ସମ୍ବୋଧନ କରିଛନ୍ତି, କେତେଥର ସମ୍ବୋଧନ ବିଭିନ୍ନ ପ୍ରକାର, ହେ ପାର୍ଥ, ହେ ଭାରତ, ଗୁଡ଼ା କେଶ, ଏଇଭଳି ଭାବରେ ଅନେକ ସମ୍ବୋଧନ କରିଛନ୍ତି। ସମ୍ବୋଧନର କିଛି ଆବଶ୍ୟକତା ନଥିଲା, ସମ୍ବୋଧନ କରୁଛନ୍ତି କାହିଁକି ନା ପ୍ରିୟ, ଆମର ପ୍ରିୟ ବ୍ୟକ୍ତିଙ୍କର ଆମେ ସବୁବେଳେ ତାଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ପ୍ରିୟ ପ୍ରିୟ ଯିଏ ଆମେ କେତେ ସ୍ମରଣ କରୁଛେ ପ୍ରିୟ ବ୍ୟକ୍ତିଙ୍କର, ତେଣୁ ସେହିଭଳି ଭାବରେ ଭଗବାନ ଭକ୍ତର ଭଗବାନ ପ୍ରିୟ, ଭଗବାନଙ୍କର ମଧ୍ୟ ଭକ୍ତ ପ୍ରିୟ। ଆମ ଷଷ୍ଠ ସ୍କନ୍ଧରେ ଗୋଟେ କଥା ରହିଛି, ବିଷ୍ଣୁଙ୍କର ଦୂତମାନେ କଥା କହିଛନ୍ତି, ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ସେତେବେଳେ ଭଗବାନ କ'ଣ ଆମ ବିଷୟରେ ଚିନ୍ତା କରୁଛନ୍ତି, ଭଗବାନ ନାମ ନେଉଛେ ସେତେବେଳେ ହରେ କୃଷ୍ଣ ଇତ୍ୟାଦି କହୁଛେ, ଭଗବାନ ଆମ ବିଷୟରେ କିଛି ଚିନ୍ତା କରୁଛନ୍ତି ସେ ସମୟରେ ନା? ହଁ, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଷଷ୍ଠ ସ୍କନ୍ଧ 2 ଅଧ୍ୟାୟରେ ସେ କହୁଛନ୍ତି, ସର୍ବେଷାମ ଅପି ଭଗବତାମ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଯତ୍ତତ୍ ବିଷୟାମତି। ଭଗବାନଙ୍କର ଯେତେବେଳେ ଆମେ ନାମ ନେଉଛେ ସବୁ ପ୍ରକାର ପାପର ବିଭିନ୍ନ ସ୍ତର ରହିଛି, ପାପ ତାପକ ପାତକ ଉରୁପାତକ ଅତି ମହାପାତକ ଅତିପାତକ ଏହିଭଳିଆ ବିଭିନ୍ନ ପାପର ସ୍ତର ସବୁ ରହିଛି। ଯମଙ୍କର ଦଣ୍ଡ ସେଇଭଳିଆ ବ୍ୟବସ୍ଥା କରାଯାଇଛି, ଯମଙ୍କର ଆମର ଗୋବିନ୍ଦଦେବ ପ୍ରଭୁ କହନ୍ତି ଯେ ଜଣେ ଜଜ୍ ଜଣେ ଇଣ୍ଡିଆନ୍ ପେନାଲ୍ କୋର୍ଟ ରହିଛି, କେମିତି ଦଣ୍ଡ ଦିଆଯିବ ତା ପାଇଁ ପେନାଲ୍ କୋର୍ଟ ରହିଛି, ପେନାଲ୍ କୋର୍ଟ ଆଉ ମନୁ ସେଇଟା ରଚନା କରିଥିଲେ, ମନୁ ସଂହିତାରେ ସେସବୁ ରହିଛି, ସେଇଥିରୁ ଆମର ଉଦ୍ଧାର କରାଯାଇଛି ଇଣ୍ଡିଆନ୍ ପେନାଲ୍ କୋର୍ଟ। ଆଉ ସିଏ କହନ୍ତି ଇଏ ହେଉଛି ଯମଙ୍କର ପେନାଲ୍ କୋର୍ଟ, IPC ସିଏ କହନ୍ତି, YPC ଯମଙ୍କର ପେନାଲ୍ କୋର୍ଟ ରହିଛି, କିଏ କିଭଳି ଭାବରେ ଦଣ୍ଡ କରିଛନ୍ତି କାର୍ଯ୍ୟ କରିଛନ୍ତି ସେଇଭଳି ଭାବରେ ତାଙ୍କ ଦଣ୍ଡର ବିଧାନ କରାଯିବ। କିନ୍ତୁ ଯେତେ ପ୍ରକାର ପାପ ରହିଛି ସବୁ ପାପକୁ କ'ଣ, ସର୍ବେଷାମ ଅପି ଭଗବତାମ ଇଦମେବ ସୁନିଷ୍କୃତମ, ସେ ପାପର ଏଇ ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏଇଟା କ'ଣ ନା, ଯଦ୍ବ୍ୟାଜହାର ବିଭସୋ ସରି ନାମ ବ୍ୟାହରଣ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ନାମ ଯଦି ଜଣେ ଉଚ୍ଚାରଣ କରୁଛନ୍ତି ସେ ସମୟରେ ସବୁକିଛି ପାପ ତାଙ୍କର ନଷ୍ଟ ହେଇଯାଉଛି, ଧ୍ୱଂସ ହେଇଯାଉଛି। ଏବଂ ଏହିଭଳି ଭାବରେ କହୁଛନ୍ତି ଯତ୍ତତ୍ ବିଷୟାମତି, ଯିଏ ଭଗବାନଙ୍କ ସ୍ମରଣ କରୁଛି ତାଙ୍କ ବିଷୟରେ ଭଗବାନଙ୍କର ମତି ହେଉଛି, ଭଗବାନଙ୍କର ମତି ହେଉଛି ତାଙ୍କ ବିଷୟରେ। ଏଇଟା ଗୁସିଧର ସ୍ୱାମୀ କହୁଛନ୍ତି, ତାଙ୍କର ଭଗବାନ କ'ଣ ଚିନ୍ତା କରୁଛନ୍ତି ସେଇ ସମୟରେ ନା, ସିଏ କହୁଛନ୍ତି ମଧ୍ୟ ହୁଏ ନାମଚାରକ ପୁରୁଷ ବିଷୟ ତଦ୍ ବିଷୟାମତି ଯେଉଁ ରହିଛି ନା, ତଦ୍ ବିଷୟାମତି, ତଦ୍ ବିଷୟ କହିଲେ ଯେଉଁମାନେ ନାମ ଉଚ୍ଚାରଣ କରୁଛନ୍ତି ତାଙ୍କ ବିଷୟରେ ନାମଚାରକ ପୁରୁଷ ବିଷୟ ମଧ୍ୟୟମ, ଭଗବାନ ଚିନ୍ତା କରୁଛନ୍ତି ଇଏ ମୋର ବ୍ୟକ୍ତି ମଧ୍ୟୟମ, ଏବଂ ମୟା ସର୍ବତୋ ରକ୍ଷଣୀୟମ, ମୋ ଦ୍ୱାରା ମୁଁ ଆଙ୍କୁ ପୂର୍ଣ୍ଣ ଭାବେ ରକ୍ଷା କରିବି, ମୟା ସର୍ବତୋ ରକ୍ଷଣ ଇତି ବିଷ୍ଣୋର ମତି ଭବତି, ଭଗବାନଙ୍କର ମତି ଏଇଟା ହୁଏ। ତେଣୁ ଇଏ ପ୍ରେମର ଆଦାନ ପ୍ରଦାନ। ତେଣୁ ସେ କଥା କହୁଛନ୍ତି, ସଂଜଳ୍ପିତାନି ହେ ପାର୍ଥ ହେ ଅର୍ଜୁନ ସଖେ କୁରୁନନ୍ଦନେତି, ଏହିସବୁ ସମ୍ବୋଧନ କରିଛନ୍ତି ଭଗବତ ଗୀତାରେ ଆମେ ଦେଖିବା ବିଭିନ୍ନ ଶ୍ଳୋକରେ ଭଗବାନ ଯେଉଁ ସମ୍ବୋଧନ କରିଛନ୍ତି ଏଇଭଳି ଭାବରେ ଅର୍ଜୁନଙ୍କୁ ସମ୍ବୋଧନ କରି କହିଛନ୍ତି ଏ ପ୍ରେମର ଲକ୍ଷଣ। ତାଙ୍କର ନାମ ନ ନେଇକରି ମଧ୍ୟ ଭଗବାନ କହିପାରିଥାନ୍ତେ, କିନ୍ତୁ ଏତେ ଭଗବାନଙ୍କ ପ୍ରିୟ ଅର୍ଜୁନ ସେ ତାଙ୍କର ନାମ ନ ନେଇକି ରହିପାରୁନାହାନ୍ତି। ଯେଉଁ ଶ୍ଳୋକ କହୁଛନ୍ତି ଭଗବତ ଗୀତାରେ ଯେଉଁ କଥା ସବୁ କହୁଛନ୍ତି, ବିନା ଅର୍ଜୁନଙ୍କ ନାମରେ ମଧ୍ୟ ଭଗବାନ କହିପାରନ୍ତେ, କିନ୍ତୁ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ସେ ବାରମ୍ବାର ସେ ତାଙ୍କର ନାମ ଦେଉଛନ୍ତି। ଆମେ ଯେମିତି ଭଗବାନଙ୍କ ନାମ ନେଉଛେ, ଭଗବାନ ମଧ୍ୟ ଆମର ନାମ ନେଉଛନ୍ତି ବା ଆମ କଥା ଚିନ୍ତା କରୁଛନ୍ତି। ତେଣୁ କୁହାଯାଉଛି, ହେ ପାର୍ଥ ହେ ଅର୍ଜୁନ ସଖେ କୁରୁନନ୍ଦନେତି, ଏଇଭଳି ଭାବରେ ଅନେକ ଅନ୍ୟ ସମୟରେ ମଧ୍ୟ ବ୍ୟବହାର କରୁଥିଲେ ଭଗବାନ ଅର୍ଜୁନଙ୍କ ସହିତ। ତେଣୁ ସଂଜଳ୍ପିତାନି ନରଦେବ ହୃଦି ସ୍ପୃଶାନି, ସଂଜଳ୍ପିତାନି, ଭଗବାନ ଏଇଭଳି ଭାବରେ ଜଳ୍ପ କରୁଛନ୍ତି, ସମ୍ୟକ ରୂପେ ଜଳ୍ପ ବା କଥା କଥା ସଂଜଳ୍ପିତାନି କ'ଣ, ଜପ ଆଉ ଜଳ୍ପ ଭିତରେ ତଫାତ୍ କ'ଣ ନା, ଜପ ହେଉଛି କ'ଣ ନା ଗୋଟିଏ ବିଷୟକୁ ବାରମ୍ବାର ଚିନ୍ତା କରିବା, ଗୋଟେ ଜପ। ଆଉ ଜଳ୍ପ ହେଉଛି କ'ଣ ନା ଅନେକ ବିଷୟ ଚିନ୍ତା କରିବା, ଅନେକ ବିଷୟ ଚିନ୍ତା କରିବା, ଏଇଟା ଜଳ୍ପ ବୋଲି କୁହାଯାଏ। ପ୍ରଜଳ୍ପ ଗୋଟେ ରହିଛି ଆମର କଥା କୁହାଯାଏ, ପ୍ରଜଳ୍ପ କର ନା, ଭଗବାନଙ୍କର ନାମ ନେଲାବେଳେ ଭଗବାନଙ୍କ ଜପ କରୁଥିଲା ବେଳେ ଏ ପ୍ରଜଳ୍ପ କରିବାକୁ ମନା କରାଯାଇଛି। ସମସ୍ତେ ପ୍ରାୟ ଗ୍ରାମ୍ୟ କଥା ଚାଲିଛି, ସମସ୍ତେ କଥା କହୁଛନ୍ତି, ହଜାର ହଜାର କଥା କହୁଛନ୍ତି, ଭାଗବତମର ଆରମ୍ଭରେ ସୁଖଦେବ ଗୋସ୍ୱାମୀ ସେଇଟା କହୁଛନ୍ତି, ସମସ୍ତେ ପ୍ରଜଳ୍ପ କରୁଛନ୍ତି, କିନ୍ତୁ ଭଗବାନ ମଧ୍ୟ ପ୍ରଜଳ୍ପ କରୁଛନ୍ତି। ସେଇଠି କୁହାଯାଉଛି ସଂଜଳ୍ପିତାନି, ପ୍ରଜଳ୍ପ ଭଳି ଏଇ ଶବ୍ଦଟି ମଧ୍ୟ ସେଇଭଳି ସଂଜଳ୍ପିତାନି, ଭଗବାନ ମଧ୍ୟ ଅର୍ଜୁନଙ୍କ ସହିତ ବହୁତ ପ୍ରକାର କଥା ହେଉଥିଲେ, ଥଟା ପରିହାସ ଇତ୍ୟାଦି ହେଉଥିଲେ, ଅନେକ ଭାବର କଥା, ଅନେକ ଭାବର କଥା ଏଇଟା। ଚାରି ମାସ ଧରି ସେମାନେ ଏହିଭଳି ଭାବର ଆଦାନ ପ୍ରଦାନ କରୁଥିଲେ ଭଗବାନ ଭକ୍ତଙ୍କର ପାଣ୍ଡବମାନଙ୍କ ସହିତ। ଆଜି ଅର୍ଜୁନ ସେଇଟା ଚିନ୍ତା କରୁ, ଭଗବାନ ଯଦି ଚାଲିଯାଇଛନ୍ତି, ଭଗବାନ ଚିନ୍ତା ଅର୍ଜୁନ ଚିନ୍ତା କରୁଛନ୍ତି ଭଗବାନ ବିଷୟରେ, ଯେତେବେଳେ ଚିନ୍ତା କରୁଛନ୍ତି, ସଂଜଳ୍ପିତାନି ନରଦେବ ହୃଦି ସ୍ପୃଶାନି, ନରଦେବ କହିଲେ ଅର୍ଜୁନ ଯୁଧିଷ୍ଠିର ମହାରାଜଙ୍କୁ ସମ୍ବୋଧନ କରି କହୁଛନ୍ତି ନରଦେବ, ଏ ଭଗବାନ କଥା ହୃଦୟକୁ ସ୍ପର୍ଶ କରୁଛି, ହୃଦିସ୍ପୃଶାନି। ତେଣୁ ସ୍ମର୍ତୁ ଲୁଣ୍ଠନ୍ତି ହୃଦୟ ମମ ମାଧବଶ୍ୟ, ଏଇଟାକୁ ସ୍ମରଣ କଲା ମାନେ ଆମର ହୃଦୟକୁ ସେ ଲୁଣ୍ଠନ କରିଦେଉଛନ୍ତି, ମମ ମାଧବଶ୍ୟ, ମାଧବ ସେ ଭଗବାନ, ଏଇଭଳି ଭାବରେ ସବୁ ରହିଛି କଥା। ତେଣୁ ଏଠି ଯେଉଁ କୁହାଯାଉଛି ସେ 4 ମାସ କାଳ ଭଗବାନ ସେଠି ପ୍ରିୟ ଚିକିତ୍ସା, ପ୍ରିୟ କାର୍ଯ୍ୟ କରୁଥିଲେ, ଆଦାନ ପ୍ରଦାନ ଚାଲିଥିଲା, କଥା ହେଉଥିଲା, ସକାଳୁ ଉଠିଲେ ଚାଲିଥିବ ଭଗବାନଙ୍କ ସହିତ, ଆମେ ଯେମିତି ଫେଷ୍ଟିଭାଲ କରୁଛେ ସକାଳୁ ଉଠିକରି ଭଗବାନଙ୍କର ଗୁଣଗାନ ହେଉଛି ରାତି ପର୍ଯ୍ୟନ୍ତ ଚାଲିଛି, ସେହିଭଳି ଭାବରେ ଭଗବାନ ସେଇଠି ରହିଛନ୍ତି, ଭଗବାନ ସେଇଠି ରହିଛନ୍ତି। ତେଣୁ କିଭଳି ଭାବରେ ଭକ୍ତମାନଙ୍କ ବିଶେଷ ଭାବରେ ପାଣ୍ଡବମାନଙ୍କ କଥା କୁହାଯିବ, କୁହାଯାଉଛି ସ୍ୱାନାଙ୍କ ପ୍ରିୟ ଚିକିତ୍ସା, ଏ ପାଣ୍ଡବମାନଙ୍କ କଥା କୁହାଯାଉଛି, ତାଙ୍କ ପ୍ରିୟ ଚିକିତ୍ସା, ତାଙ୍କୁ ପ୍ରିୟ କାର୍ଯ୍ୟ କରୁଥିଲେ, ଏବଂ ସମସ୍ତେ ଚାହୁଁଥିଲେ ଭଗବାନ ଦର୍ଶନ କରିବା ପାଇଁ ଇନ୍ଦ୍ରପ୍ରସ୍ଥବାସୀମାନେ। ଆଜି ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ ହୋଇଗଲା, ସେମାନେ ଗୋଟେ ଏତେ ଉନ୍ନତ ସ୍ଥାନରେ ନଥିଲେ, ଆଜି ଭଗବାନଙ୍କ ବ୍ୟବସ୍ଥାରେ ବିଶ୍ୱକର୍ମା ଗୋଟେ ସହର କରିଦେଲେ ସାଙ୍ଗେ ସାଙ୍ଗେ, ଏଭଳି ଭାବରେ କ'ଣ ଆମ ଚିନ୍ତାର ବାହାରେ ନଗର ନିର୍ମାଣ ହେଇଗଲା, ଆମର ଗୋଟେ କାର୍ଯ୍ୟ ହେଲା ମାନେ ଆମେ କହୁଛେ ଇନକନଭିନିଏନ୍ସ ରିଗ୍ରେଟେଡ୍। ଏ ଯେଉଁ ଆମର ଏଇଠି ମହାନଦୀ ପୁରୁଣା ମହାନଦୀ ବ୍ରିଜକୁ ରିପେୟାର କରିବା ପାଇଁ କେତେ ମାସ ଲାଗିଗଲା। ତେଣୁ ଯେଉଁ ଦୁଇଟା ରୋଡ୍ ଥିଲା ଯେଉଁମାନେ ଏପଟେ ଆସିବା କଥା ସେମାନେ ଆସିପାରିଲେ ନାହିଁ, ସେଠି ଲେଖା ହେଇଛି ଇନକନଭିନିଏନ୍ସ ରିଗ୍ରେଟେଡ୍, ଡାଇଭର୍ସନ୍ ଆହେଡ୍ ଇନକନଭିନିଏନ୍ସ ରିଗ୍ରେଟେଡ୍, ଡାଇଭର୍ସନ୍ ହେଇଯାଇଛି ଆମେ ଇନକନଭିନିଏନ୍ସ ପାଇଁ ରିଗ୍ରେଟ୍ କରୁଛୁ, ଏଭଳିଆ ଲେଖାଯାଉଛି। କିନ୍ତୁ ସେଥିରେ କୌଣସି ଇନକନଭିନିଏନ୍ସ ହେଇନଥିଲା, ରିଗ୍ରେଟ୍ କରାଯାଉନଥିଲା, ସମସ୍ତଙ୍କର ଏଭଳି ଭାବରେ ସବୁ ହେଇଗଲା, କାହାର କୌଣସି ଅସୁବିଧା ହେଇନାହିଁ। ଗୋଟେ ବିରାଟ ସୁନ୍ଦର ନଗର ନିର୍ମାଣ ହେଇଗଲା, ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ ହେଇଗଲା, ଏଭଳି କାହାର କୌଣସି ଅସୁବିଧା ହେଇନି, କୌଣସି ଇନକନଭିନିଏନ୍ସ କାହାର ହେଇନାହିଁ, ସବୁ ଗୋଟେ ମୁହୂର୍ତ୍ତରେ ସବୁ ହେଇଗଲା। ଇନ୍ଦ୍ରପ୍ରସ୍ଥବାସୀମାନେ କିଭଳି ଭାବରେ ଭଗବାନ ପାଖରେ କୃତଜ୍ଞତା ଚିନ୍ତା କରୁଥିବେ, କ'ଣ କେତେ ତାଙ୍କ ପ୍ରତି ସେମାନେ ଋଣୀ ଅନୁଭବ କରୁଥିବେ ଭଗବାନ ପ୍ରତି, ଭଗବାନ ଏଭଳି ଗୋଟେ ନିର୍ମାଣ କରିଦେଲେ। ଆମର ବର୍ତ୍ତମାନ ଏଇ ଯେଉଁ ରହିଛି ବୁର୍ଲା ଧାମ ରହିଛି, ଆମର ଯେଉଁ ରଘୁନନ୍ଦନ ଧାମ ରହିଛି, ଏଠି ସବୁ ରାତି ପାହିଲା ବେଳକୁ ବା ଗୋଟେ ମୁହୂର୍ତ୍ତରେ ଯଦି ସବୁ ହେଇଯାଇଥିବ, ଆମର ଗୁରୁଦେବ କଳ୍ପନା ହେଇ ସେଇଟା ହେବ, ନିଶ୍ଚିତ ଭାବରେ ହେବ, ଏଇଭଳି ଭାବରେ ମନ୍ଦିର ହେବ, ଏଇଭଳି ରାସ୍ତା ହେବ, ଏଇଭଳି ଭାବରେ ଘର ହେବ, ଏଇଭଳି ଭାବରେ ସବୁ ହେଇଯିବ। ଯଦି ହେଇଯିବ ତାହେଲେ ରଘୁନନ୍ଦନବାସୀମାନେ କିଭଳି ଭାବରେ ଆନନ୍ଦିତ ନ ହେବେ, କିଭଳି ଭାବରେ ଆନନ୍ଦିତ ନ ହେବେ। ଆଜି ଇନ୍ଦ୍ରପ୍ରସ୍ଥବାସୀମାନେ ସେଇଭଳି ଭାବରେ ଆନନ୍ଦିତ ହେଉଛନ୍ତି, ତେଣୁ ସେମାନେ ମଧ୍ୟ ଚାହୁଁଛନ୍ତି କେମିତି ରାତି ପାହିଲେ ଭଗବାନ ଦର୍ଶନ କରିବେ। ସେବା ଗୋଟେ ହଲ୍ ନିର୍ମାଣ କରାଯାଇଛି, ସେ ବର୍ଣ୍ଣନା କରାଯିବ, ସେମାନେ ସବୁ ଆସି ଦର୍ଶନ କରୁଛନ୍ତି। ଆମେ ଏ କଥାଟି ବାରମ୍ବାର କହୁଛେ, ମୁଁ କେତେଥର କହିଛି, ବମ୍ବେରେ ଗୋଟେ ରହିଛି ଅମିତାଭ ବଚ୍ଚନଙ୍କର ଗୋଟେ ଫ୍ଲାଟ୍ ରହିଛି, ବମ୍ବେବାସୀମାନେ ସେମାନେ ସକାଳ ହେଲେ ତାଙ୍କୁ ଗୋଟେ ସମୟ ଦିଆଯାଇଛି, ସେ ସମୟରେ ଆସିକରି ସେମାନେ ଅପେକ୍ଷା କରିବେ, ଆମର ଯେମିତି ଦର୍ଶନ ଆଳତି ହେଉଛି ସେଭଳି ଭାବରେ ତାଙ୍କର ଦର୍ଶନ କରନ୍ତି। ସେ ଅମିତାଭ ବଚ୍ଚନ ଆସିକି ତାଙ୍କୁ ହାତ ଦେଖାନ୍ତି, ଦର୍ଶନ ଦିଅନ୍ତି, ସେମାନେ କ'ଣ କୃତ୍ୟକୃତ ହେଇଯାଆନ୍ତି। କିନ୍ତୁ କାହା ଦ୍ୱାରା କ'ଣ ହେବ ସେମାନଙ୍କର ଜୀବନର ଅବସ୍ଥା ଗତି କ'ଣ ହେବ ତାଙ୍କର, ତାକୁ ଦେଖିକିରି ସିଏ ଯେଉଁ ଗତିପ୍ରାପ୍ତ ହେବେ ସେମାନେ ସେଇ ଗତିପ୍ରାପ୍ତ ହେବେ। କିନ୍ତୁ ଭଗବାନଙ୍କୁ ଦର୍ଶନ କଲେ କ'ଣ କହିବା, ଏ ଭଗବାନ ଦର୍ଶନ ଭିତରେ କୁହାଯାଇଛି ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ଯେ ଭଗବାନଙ୍କ ମା କହିଛନ୍ତି ଭଗବାନଙ୍କୁ ଦର୍ଶନ କଲେ କ'ଣ ଫଳ ହେବ ସେ କଥା କହିଛନ୍ତି। କ'ଣ ନା ଯେ ଯତ୍କେ ନା ନା ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ବହୁତ ସୁନ୍ଦର ଶ୍ଳୋକ। ଯଦି କହୁଛନ୍ତି ଜନ୍ନାମ ଧ୍ୟେୟ ଶ୍ରବଣାନୁକୀର୍ତ୍ତନାତ୍ ଯତ୍ ପ୍ରଭୁଣାତ୍ ଯତ୍ ସ୍ମରଣାଦପି କୋଚେ ସ୍ୱାଦପି ସଦ୍ୟ ଶ୍ରବନାୟ କଳ୍ପତେ କୁତ ପୁନସ୍ତେ ଭଗବାନ ଦର୍ଶନାତ୍। ଭଗବାନଙ୍କ ଦର୍ଶନ କ'ଣ ଫଳ ଚିନ୍ତା କରି କହିପାରିଲେ ନାହିଁ ମା ଦେବୌତୀ, କାହିଁକି ନା ଜନ୍ନାମ ଧ୍ୟେୟ, ଯାହାର ନାମକୁ କେବଳ ଧ୍ୟାନ କଲେ ବା ତାଙ୍କ ବିଷୟରେ ଶ୍ରବଣ କଲେ, ତାଙ୍କ ବିଷୟରେ କୀର୍ତ୍ତନ କଲେ, ଯାହାଙ୍କୁ ପୂଜା କଲେ ପ୍ରଭୁନାଥ, ଯତ୍ ସ୍ମରଣାଦପି କ୍ୱଚିତ୍, ଯାହାଙ୍କ କେବଳ ସ୍ମରଣ କଲେ କ୍ୱଚିତ୍, ଗୋଟିଏ ଥର ଯଦି ସ୍ମରଣ କରିଦେଇଛନ୍ତି ତା'ର ଫଳ କ'ଣ ନା ସ୍ୱାଦପି ସଦ ସଦ୍ୟ ଶବନାୟ କଳ୍ପତେ, ସ୍ୱାଦ ସ୍ୱାଦ କହିଲେ ଶ୍ୱାନ, ଶ୍ୱାନ କୁକୁର ଭୋଜି ଚଣ୍ଡାଳ, କୁକୁର ଭୋଜି ଚଣ୍ଡାଳ ସିଏ କ'ଣ ହେବ ନା ସଦ୍ୟ ଶବନାୟ କଳ୍ପତେ, ତା'ର ଗୋଟେ ଜାଗିଙ୍ଗ ବ୍ରାହ୍ମଣର ସ୍ତର ସେ ପ୍ରାପ୍ତ ହେବ, ସ୍ଥିତି ପ୍ରାପ୍ତ ହେବ ଶବନାୟ କଳ୍ପତେ। ଆଉ କୁତ ପୁନସ୍ତେ ଭଗବାନ ଦର୍ଶନା, ମା କହୁଛନ୍ତି ଆଉ ତାଙ୍କ କଥା କ'ଣ କହିବା ଯେ ଭଗବାନ ଦର୍ଶନ କରୁଛନ୍ତି, କୁତ ପୁନଃ ତାଙ୍କ କଥା କ'ଣ କହିବା, କୁତ ପୁନଃ ଭଗବାନ ଦର୍ଶନାଥ। ତେଣୁ ପାଣ୍ଡବମାନେ କୌରବ କ'ଣ ଆମର ଯେଉଁ ଯାଇଛନ୍ତି କୁନ୍ତିଦେବୀ, ତାପରେ ଦ୍ରୌପଦୀ, ଇନ୍ଦ୍ରପ୍ରସ୍ଥବାସୀମାନେ ସମସ୍ତେ ଆସି ଦର୍ଶନ କରୁଛନ୍ତି ଭଗବାନଙ୍କର, ଭଗବାନ ଦର୍ଶନ କରୁଛନ୍ତି। ଏହିଭଳି ଭାବରେ ଭଗବାନ ସେଠି ନିବାସ କଲେ ଏବଂ ନିବାସ କରିକିରି ପ୍ରିୟ ଚିକିତ୍ସା ତାଙ୍କୁ କେତେ ଆନନ୍ଦ ପ୍ରଦାନ କରୁନଥିବେ, ଆମେ ଏଇଠୁ ଚିନ୍ତା କରି ଅନୁମାନ କରିବା କେତେ ଆନନ୍ଦ, କେତେ ଆନନ୍ଦ ପ୍ରାପ୍ତ ଆନନ୍ଦାମ ବୁଦ୍ଧିବର୍ଦ୍ଧନମ, ଭୌତିକ ଜଗତର ଆନନ୍ଦ ପାଇଁ ସମସ୍ତ କ'ଣ ଜଗତବାସୀମାନେ ଖାଲି ମନୁଷ୍ୟ ନୁହନ୍ତି, ପଶୁ ଗହକି କୀଟ ପତଙ୍ଗ ସମସ୍ତେ ସମସ୍ତେ ଚାହୁଁଛନ୍ତି ଆନନ୍ଦ ପ୍ରାପ୍ତ ହେବା ପାଇଁ, ଏମିତି କେହି ନାହିଁ ପଶୁଟା ସେ ଜାଣିନାହିଁ ନା, ସିଏ ମଧ୍ୟ ଚାହୁଁଛି ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ କେମିତି ଆନନ୍ଦ ପ୍ରାପ୍ତ ହେବେ ସେମାନେ ଜାଣନ୍ତି ନାହିଁ। ଇନ୍ଦ୍ରତୃପ୍ତିରେ ସେମାନେ ଭାବୁଛନ୍ତି ଆମେ ଇନ୍ଦ୍ରତୃପ୍ତି ଆହାର ନିଦ୍ରା ଭୟ ମୈଥୁନ ଏଇଟା ହେଉଛି ଏଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ପ୍ରକୃତ ଏଥିରେ ଯଦିଓ କିଛି ଆନନ୍ଦ ଅଛି ଭଗବତ ଗୀତାରେ ଭଗବାନ କହିଲେ ଆଦ୍ୟ ଅନ୍ତବନ୍ତ କହନ୍ତେୟ ଏହି ଆନନ୍ଦର ଆଦି ଅଛି ସେଥିପାଇଁ ଅନ୍ତ ଅଛି କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ସେମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇକରି ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତେଣୁ ଏହିଭଳି ଭାବରେ ଇନ୍ଦ୍ରପ୍ରସ୍ଥବାସୀମାନଙ୍କର ସୌଭାଗ୍ୟ ଚାରି ମାସ ଧରି ଭଗବାନ ସେଠି ରହିଲେ ଚତୁର୍ମାସ୍ୟ ଚାରି ମାସ ରହିଲେ ଏ କାଲି ଭଗବାନଙ୍କ ନାମ କୀର୍ତ୍ତନ କରିକିରି ଭକ୍ତମାନେ ଚତୁର୍ମାସ୍ୟ ଗୋଟିଏ ସ୍ଥାନରେ ରହନ୍ତି ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନାରଦ ମୁନି କଥା ପୂର୍ବ ଜନ୍ମରେ ସେ ଜଣେ ଦାସୀ ପୁତ୍ର ଥିଲେ ଏହିଭଳି ଭାବରେ ଗୋଟେ ଚାତୁର୍ମାସ ସମୟରେ ଏ ବ୍ରହ୍ମବାଦୀମାନେ ଆସିଥିଲେ ଜଣେ ଆଚାର୍ଯ୍ୟ କହୁଛନ୍ତି ଏ ବ୍ରହ୍ମବାଦୀମାନେ କହିଲେ ଏଇ ଚାରି ଜଣ ସନକ ସନାତନ ସନାତନ ସନତ କୁମାର ତାଙ୍କ ପୂର୍ବ ଜନ୍ମରେ ସେ ବ୍ରହ୍ମବାଦୀ ଥିଲେ ସେ ଚାରି ଜଣ ଆସିଥିଲେ ତାଙ୍କର ସଙ୍ଗ ସେ କରିକିରି ଏଇ ଚାତୁର୍ମାସରେ ସଙ୍ଗ କଲେ ସଙ୍ଗ କରି ତାଙ୍କ ସେବା କରିକିରି ତାଙ୍କର ଉଚ୍ଚିଷ୍ଟ ସେବନ କରିକିରି ଏଭଳି ଭାବରେ ସେ ତାଙ୍କୁ ଗୋଟେ ମନ୍ତ୍ର ପ୍ରଦାନ କଲେ ଯେଉଁ ମନ୍ତ୍ର ସେ ଚାଲିଗଲା ପରେ ସେ ମନ୍ତ୍ର ପାଠ କରିକିରି ନାରଦ ମୁନି ଭଗବାନ ଦର୍ଶନ କଲେ ସ୍ମରଣ କରିକି ଭଗବାନ ସେ ମନ୍ତ୍ରକୁ ପାଠ କରିକିରି ଭଗବାନ ଦର୍ଶନ କଲେ ଏକଥା ଭାଗବତ ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଦର୍ଶନ କଲେ ଗୋଟିଏ ଥର ଦର୍ଶନ କରିଛନ୍ତି ଏଠି ତାଙ୍କର ଆନନ୍ଦ ହେଲା ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା ତାଙ୍କ ଶରୀରରେ ଶିହରଣ ଆସିଗଲା ଏଇଭଳି ଭାବରେ ଯେତେବେଳେ ଭଗବାନ ଅଦୃଶ୍ୟ ହୋଇଗଲେ ଆଉ ତାପରେ ଯେତେବେଳେ ସେ ଆଉ ଭଗବାନ ଦେଖିପାରିଲେ ନାହିଁ ବିକଳ ହୋଇଗଲେ କିନ୍ତୁ ସେହି ସମୟରେ ଆକାଶବାଣୀ ହେଲା ଏ ଜନ୍ମରେ ତୁମେ ଆଉ ମୋତେ ଦର୍ଶନ କରିପାରିବ ନାହିଁ ପର ଜନ୍ମରେ ମୋତେ ଦର୍ଶନ କରିବ ତେଣୁ ସେ ଯେଉଁ ମନ୍ତ୍ର ପାଠ କରିଥିଲେ ମନ୍ତ୍ରଟି ପ୍ରାପ୍ତ ହୋଇଥିଲେ ସେହି ମନ୍ତ୍ର ପାଠ କରି କରିକିରି ସାରା ମାନେ ସବୁ ବିଚରଣ କରୁଥିଲେ କୌଣସି ଆଉ ଲଜ୍ଜା ତ୍ୟାଗ କରିକିରି ଉଚ୍ଚସ୍ୱରରେ ଭଗବାନ ନାମ କୀର୍ତ୍ତନ କରୁଥିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ କରିକିରି ସମୟ ଆସିଲା ଅନ୍ତିମ ସମୟ ତାଙ୍କର ଆସିଲା ସେହି ସମୟରେ ଶରୀର ତ୍ୟାଗ କରୁଛନ୍ତି ଗୋଟେ ପାର୍ଶ୍ୱଦ ଶରୀର ପ୍ରାପ୍ତ ହେଲେ ନାରଦ ମୁନି ବାଜା ଏ ବୀଣା ଏ ବୀଣା ଭଗବାନ ତାଙ୍କୁ ଦେଇଛନ୍ତି ଏକଥା ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ପୁତ୍ର ରୂପରେ ଆସିଲେ ମାନସ ପୁତ୍ର ବ୍ରହ୍ମାଙ୍କର ମନରୁ ସୃଷ୍ଟି ହେଲେ ନାରଦ ଭକ୍ତିର ଇଏ ହେଉଛନ୍ତି ନାରଦ ହେଉଛନ୍ତି ଭଗବାନଙ୍କ ଅବତାର ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଏ ଭକ୍ତିର ଅବତାର ସେ ନାରଦ ମୁନି ଭଗବାନଙ୍କର ଜଣେ ଅବତାର ସିଏ ନାରଦ ମୁନି ଭକ୍ତିର ପ୍ରଚାର କରୁଛନ୍ତି ଆମେ ଆମର ସୌଭାଗ୍ୟ ଆମେ ସେଇ ତାଙ୍କର ସମ୍ପ୍ରଦାୟରେ ଆସୁଛେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ ନାରଦ ମୁନି ମଧ୍ୟ ଆମର କେତେ ନିଜର ଆମର ସମ୍ପ୍ରଦାୟର ଲୋକ ସିଏ ପ୍ରଭୁପାଦ ସେହି ସମ୍ପ୍ରଦାୟରେ ଆସିଛନ୍ତି ମହାପ୍ରଭୁ ମଧ୍ୟ ସେହି ସମ୍ପ୍ରଦାୟରେ ଆସିଛନ୍ତି ପ୍ରଭୁପାଦ ମହାରାଜ ଅନେକ ସ୍ଥାନରେ ସବୁ ରହିଛି ସେତେବେଳେ କଥା କହନ୍ତି ସେ ସମୟରେ ସେ ଦର୍ଶନ କଲେ ନାରଦ ମୁନିଙ୍କୁ ନାରଦ ମୁନି ସବୁ ଆସନ୍ତି ତାଙ୍କର କଥାକୁ ଏବଂ ସେ ଦର୍ଶନ କରି ଏସବୁ ପ୍ରଭୁପାଦଙ୍କ ଲୀଳାର ସବୁ ରହିଛି ବର୍ଣ୍ଣନା କରାଯାଇଛି ଆମର ବଡ଼ ସୌଭାଗ୍ୟ ଆମେ ସେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ ତେଣୁ ଏଇଭଳି ଭାବରେ ସବୁ କଥା ରହିଛି ପ୍ରିୟ ଚିକିତ୍ସା କିଛି ତାଙ୍କୁ ଆନନ୍ଦ ପ୍ରଦାନ କରୁନଥିବ ପ୍ରିୟ ଚିକିତ୍ସା ଏଥିରୁ ଆମେ ଜାଣିବା ଭଗବାନଙ୍କର ନାମକୁ ସ୍ମରଣ କରିକିରି ଭକ୍ତମାନେ ଯେଉଁ ରହିଛି ଚତୁର୍ମାସରେ ଭକ୍ତମାନେ ଗୋଟିଏ ସ୍ଥାନରେ ରହିକି ଭଗବାନ ନାମ କୀର୍ତ୍ତନ କରନ୍ତି ଏଇଭଳି ଭାବରେ କରୁଥିଲା ବେଳେ ନାରଦ ମୁନିଙ୍କର ସୌଭାଗ୍ୟ ଆସିଲା ପୂର୍ବ ଜନ୍ମରେ ସେ ଜଣେ ଦାସୀପୁତ୍ର 5 ବର୍ଷର ବାଳକ ବେଶୀ ବୟସ ନଥିଲା କିନ୍ତୁ ସେ ତାଙ୍କର ସଙ୍ଗଲାଭ କରିକିରି ନାରଦ ମୁନିରେ ପରିଣତ ହୋଇଗଲେ ଏଇ ସାଧୁ ସଙ୍ଗର ଏଭଳି ଫଳ ରହିଛି ଆଗକାଳେ ଯେଉଁ ଚାତୁର୍ମାସରେ ରହୁଥିଲେ ଗୋଟିଏ ସ୍ଥାନରେ ରହୁଥିଲେ ଚାତୁର୍ମାସରେ ଭକ୍ତମାନେ ସାଧୁମାନେ ଗୋଟିଏ ସ୍ଥାନରେ ରହିକିରି ଭଗବାନ ଭଜନ କରୁ କାରଣ ସେସବୁ ବର୍ଷା ଋତୁ ଆସିଗଲା ସବୁ ଯାଇପାରିବେ ନାହିଁ ସବୁ ରହିଛି ସେଇଥିପାଇଁ ଗୋଟିଏ ସ୍ଥାନରେ ରହିକିରି ଭଜନ କରୁଥିଲେ ଚାତୁର୍ମାସ ତେଣୁ ଆମର ମଧ୍ୟ ସେଇଭଳି ଭାବରେ ଚାତୁର୍ମାସ କରାଯାଉଛି ଚତୁର୍ମାସରେ ଆମେ ସବୁ ନିୟମ ସବୁ ରହିଛି ବର୍ତ୍ତମାନ ଦହି ନିଷେଧ କରାଯାଇଛି ଏଇଭଳି ଭାବେ 4 ମାସରେ ଗୋଟେ ଗୋଟେ ମାସରେ ଗୋଟେ ଗୋଟେ ନିଷେଧ କରାଯାଉଛି ଚତୁର୍ମାସ ବହୁତ ବିଶେଷ ଭାବରେ ଭଗବାନଙ୍କ କୃପା ଚାତୁର୍ମାସ ଭଗବାନ କୃପା ତେଣୁ ଲୋକମାନେ ନ ଯାଇପାରିଲେ ମଧ୍ୟ ଭଗବାନ ଭଜନ କରିବେ ତେଣୁ ସେହି ହିସାବରେ ଏ କରୁଣା ମଧ୍ୟ ଗୋଟେ କୃପା କେହି କୁଆଡ଼େ ବାହାରକୁ ଯାଇପାରିଲେ ନାହିଁ, ଘର ଭିତରେ ରହିଲେ, ଘର ଭିତରେ ରହିକି କ'ଣ କରିବେ, ଟି ଭି ଦେଖିଲେ, ଏସବୁ ଦେଖିଲେ, କିନ୍ତୁ ଭକ୍ତମାନେ ଘର ଭିତରେ ରହିକି ଭଗବାନ ଭଜନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ଆମର ଆଗେ ଏତେ ସବୁ ନଥିଲା, ଅନଲାଇନ୍ ସବୁ ନଥିଲା, ସେ ବର୍ତ୍ତମାନ ଅନଲାଇନ୍ ସବୁ ହେଇଗଲା, ପ୍ରଚାର ହେଲା, ହଁ ଅନଲାଇନ୍ ପ୍ରଚାରଟା ଆଗରୁ ଏତେ ପ୍ରସିଦ୍ଧି ବିସ୍ତାର ଲାଭ କରିନଥିଲା, କିନ୍ତୁ କରୋନା ଯୋଗୁଁ ସବୁ ହେଲା, ଅନଲାଇନ୍ରେ ପ୍ରଚାର ହେଲା, ଜୁମ୍ରେ ହେଲା, ସବୁ କେତେ କ'ଣ ହେଲା। ତାପରେ ବର୍ତ୍ତମାନ ଜିଓ ଗୁଗୁଲ ଇଏରେ ହେଉଛି, ଗୁଗୁଲ କ'ଣ ଗୁଗୁଲ ମିଟ୍ରେ ହେଉଛି, ଏ କରୋନାର ଆମ ପାଇଁ କରୋନା ଦ୍ୱାରା ଆମ ଭଗବାନଙ୍କର ବ୍ୟବସ୍ଥା କରାଗଲା। ଭଗବାନ ଭଜନ, ଭଗବାନ ଭଜନ ଅହେତୁକି ଅପ୍ରତିହତା, ଏ କୌଣସି ହେତୁ ନାହିଁ ଭଗବାନ ଭଜନ କରିବା ପାଇଁ, ଆଉ ଭଗବାନ ଭଜନରେ କୌଣସି ପ୍ରତିହତ ନାହିଁ, କୌଣସି ବାଧା ଦିଆଯାଇପାରିବ ନାହିଁ। ସେ କଥା କହିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ କଥା କହିଥିଲେ ପ୍ରଭୁପାଦଙ୍କୁ, ଆମେ ଶୁଣିଲେ ସେ କଥା। ଭଗବାନ ପ୍ରଚାର ହେଲା, ସେସବୁ ପ୍ରଚାର ସଂସ୍ଥା ଆମର, ଏମିତିକି ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦିଜୀ ମଧ୍ୟ ସେହିଭଳି ଭାବରେ ପ୍ରଭୁପାଦଙ୍କ ପ୍ରଶଂସା କରୁଛନ୍ତି, ଆମେ ଶୁଣୁଥିଲୁ ଆଜି ପ୍ରଭୁପାଦଙ୍କ ପ୍ରଶଂସା କରୁଛନ୍ତି। 125 ଟଙ୍କା ଗୋଟେ ବାହାରିଛି ପ୍ରଭୁପାଦଙ୍କ ନାମରେ, 125 ଟଙ୍କା ଗୋଟେ ବାହାର କରିଛନ୍ତି, 125ତମ ଆନିଭର୍ସରୀ ଉପଲକ୍ଷେ ଏସବୁ କରାଯାଇଛି। ତେଣୁ ପ୍ରଭୁପାଦଙ୍କର ଯେଉଁ ରହିଛି, ଯେଉଁ ଅବଦାନ ରହିଛି ମାନବ ସମାଜ ପ୍ରତି, କ'ଣ ବୁଝିପାରିବେ ଲୋକମାନେ? ହଜାର ହଜାର ବର୍ଷ ଧରିକିରି ପ୍ରଭୁପାଦଙ୍କ ଗୁଣଗାନ କରାଯାଉଥିବ, 10,000 ବର୍ଷ ଧରି ଭଗବାନ ଗୁଣଗାନ ହେବ, 10,000 ବର୍ଷ ଧରିକିରି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ନାଁ ତାଙ୍କ ନାଁ ଆସିନାହିଁ, କିନ୍ତୁ ଆସିବା କଥା ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ। ଯାହା ହଉ, ତେଣୁ ଏହିଭଳି ଭାବରେ 4 ମାସ ଭଗବାନ ସେଠି ରହିକିରି ପ୍ରିୟ ଚିକିତ୍ସା ତାଙ୍କର ପ୍ରିୟ ବ୍ୟକ୍ତିମାନଙ୍କୁ କେତେ ଆନନ୍ଦ କଲା, ପ୍ରିୟ ତାଙ୍କୁ ପ୍ରଦାନ କଲେ, ପ୍ରିୟ ତାଙ୍କୁ ବହୁତ ପ୍ରେମ ପ୍ରଦାନ କଲେ, ପ୍ରିୟ ଚିକିତ୍ସା ପ୍ରେମ ପ୍ରଦାନ କଲେ, ପ୍ରେମ ବସ୍ତୁ ସେ, ଇଏ ହେଉଛି ପଞ୍ଚମ ପୁରୁଷାର୍ଥ ପ୍ରେମ, କୃଷ୍ଣ ପ୍ରେମ, ଇଏ ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ଏଇଟା, କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ତେଣୁ ଭଗବାନଙ୍କର ଏମାନେ ସବୁ ପାର୍ଷଦ, ସେ ପ୍ରେମର ସେମାନେ ଆଦାନ ପ୍ରଦାନ ହେଉଛନ୍ତି। ଆମେ କହିଲେ 6ଟି ରହିଛି ପ୍ରେମର, ଷଡ଼ବିଧା ପ୍ରୀତି ଲକ୍ଷଣ, ଏହିଭଳି ଭାବରେ ଚାଲିଛି। 4 ମାସ କାଳ ସେଠି ରହିଲେ ଏବଂ ସେହି ସମୟରେ କ'ଣ କ'ଣ ସବୁ କଲେ, ସଂକ୍ଷେପରେ କୁହାଯାଉଛି ଯେ ଅଗ୍ନେ ଖାଣ୍ଡବଂ ଦାତୁ, ଖାଣ୍ଡବ ବନ ଗୋଟେ ଥିଲା, ମହାଭାରତରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଗୋଟେ ଖାଣ୍ଡବ ବନ ଥିଲା, ସେଥିପାଇଁ ତା ନାମ ରହିଥିଲା ଖାଣ୍ଡବପ୍ରସ୍ଥ। ଖାଣ୍ଡବ ବନଟା ହେଉଛି ପ୍ରକୃତ ଇନ୍ଦ୍ରଙ୍କର ବନ ବୋଲି କୁହାଯାଉଛି, ମହାଭାରତ ସେଇଟା ବର୍ଣ୍ଣନା କରାଯାଇଛି, ଖାଣ୍ଡବ ବନ ଗୋଟେ ଥିଲା, ବିରାଟ ବନ ଥିଲା। ତେଣୁ ଅଗ୍ନି ଚାହିଁଲେ ସେ ଖାଣ୍ଡବ ବନକୁ ଖାଇବା ପାଇଁ, ଅଗ୍ନି ଚାହିଁଲେ ଅଗ୍ନି ସବୁ ଖାଦ୍ୟ ଗ୍ରହଣ କରିପାରିବେ, ଅଗ୍ନି ସର୍ବଭକ୍ଷ୍ୟ, ଗୋଟେ ତାଙ୍କୁ ଅଭିଶାପ ଦିଆଯାଇଛି, ଗୋଟେ କଥା ସବୁ ରହିଛି, ସର୍ବଭକ୍ଷ୍ୟ ସବୁକିଛି ଭକ୍ଷଣ କରିପାରିବେ ଅଗ୍ନି, ଅଗ୍ନି ଯେଉଁ ରହିଛନ୍ତି, ବିଶେଷ ଭାବରେ ଅଗ୍ନି ଘୃତ ଗ୍ରହଣ କରନ୍ତି, ଘୃତ ଦେବତାମାନେ ଦେବଲୋକରେ ସବୁ କୌଣସି ମଳ ନାହିଁ, ସେ ଖାଦ୍ୟ ଗ୍ରହଣ କରନ୍ତି, ସେ କୌଣସି ମଳ ନାହିଁ, ଅମଳାନ ଲୋକାନ ବୋଲି କୁହାଯାଇଛି, ସେଥିରେ କୌଣସି ମଳ ନାହିଁ। ସେଥିପାଇଁ ଉର୍ବଶୀ ଯେତେବେଳେ ଆସିଲେ ସେ ପୁରୁଷଙ୍କୁ ବିବାହ କଲେ, ସେ ଗୋଟିଏ ତାଙ୍କର ଯେଉଁ ବିଭିନ୍ନ କଣ୍ଡିସନ ଥିଲା, ତା ଦେହରେ ଗୋଟିଏ କଣ୍ଡିସନ ହେଉଛି ସେ କେବଳ ଘିଅ ପାନ କରିବେ, ଆଉ କିଛି ପାନ କରିବେ ନାହିଁ, ଘିଅ ପାନ, ଘିଅରେ କୌଣସି ମଳ ନାହିଁ, ଅମଳ ଅମଳ ବସ୍ତୁ ସେଇଟା, ଯେଉଁ ଦେବଲୋକମାନଙ୍କର ସେଠି କୌଣସି ଡ୍ରେନେଜ୍ ସବୁ ନାହିଁ, ଡ୍ରେନେଜ୍ର ବ୍ୟବସ୍ଥା ନାହିଁ, ମଳ ସବୁ ଆମର ରହିଛି, ତାଙ୍କର କୌଣସି ମଳ ନାହିଁ, ଅମଳ ସେଥିପାଇଁ କୁହାଯାଇଛି, ଅମଳା ଲୋକାନ ଅମଳ ଲୋକ, ସେଠି କୌଣସି ମଳ ନାହିଁ। ତେଣୁ ଦେବତାମାନେ ସେଇଭଳି ଭାବରେ ରହିଛନ୍ତି, କିନ୍ତୁ ଅଗ୍ନିକୁ ଅଗ୍ନି ଯଦିଓ କେବଳ ସେ ଚାହାନ୍ତି ଘୃତ ପାନ କରିବା ପାଇଁ, ଘିଅ ଗ୍ରହଣ କରିବା ପାଇଁ, ଅମଳ ବସ୍ତୁ ଗ୍ରହଣ କରିବା ପାଇଁ, କିନ୍ତୁ ଏଭଳି ଅବସ୍ଥା ହେଇଗଲା, ଜଣେ ରାଜା ଥିଲେ, ତାଙ୍କ ନାଁ ହେଉଛି ଶ୍ୱେତକୀ, ଶ୍ୱେତକୀ ତାଙ୍କ ନାଁ ହେଉଛି ଶ୍ୱେତକୀ, ଯିଏକି ଶ୍ୱେତକୀ ଯିଏ ରାଜା ଏଭଳି ଯଜ୍ଞ କଲେ, ଏତେ ଯଜ୍ଞ କଲେ, ଏତେ ଯଜ୍ଞ କଲେ, ତାଙ୍କର ଅଗ୍ନିମାଦ୍ୟ ହେଇଗଲା। ଆମର ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ଭଗବାନ କହିଛନ୍ତି ଭଗବତ ଗୀତାର 5ଦ ଅଧ୍ୟାୟରେ, ଅହମ୍ ବୈଶ୍ୱାନର ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ପ୍ରାଣପାନ ସମାଯୁକ୍ତା ପଚମାନ ଚତୁର୍ବିଧମ୍। ଆମେ ଭଗବାନ ସମସ୍ତଙ୍କର ଜଠରରେ ବା ହୃଦୟରେ ରହିକିରି, ଷ୍ଟମାକ୍ ଯେଉଁ କୁହେ, ଷ୍ଟମାକ୍, ଷ୍ଟମାକ୍ରେ ଯେଉଁ ଆମର ଇଏ ହେଉଛି ନା, ଷ୍ଟମାକ୍ରେ ଆମର ଯେଉଁ ଖାଦ୍ୟ ଇଏ ହେଉଛି କ'ଣ ଖାଦ୍ୟ ଡାଇଜେସନ୍ ହେଉଛି, ଆମେ ଖାଦ୍ୟ ଖାଇଦେଉଛେ, କେମିତି ସେ ଡାଇଜେଷ୍ଟ ହେଉଛି ସେଇଟା ବୈଜ୍ଞାନିକମାନେ ଜାଣିନାହାନ୍ତି, କିନ୍ତୁ ଜାଣୁଛନ୍ତି ହେ ରକ୍ତରେ ପରିଣତ ହେଉଛି, ଖାଦ୍ୟଟା ରକ୍ତରେ ପରିଣତ ହେଉଛି, ରକ୍ତ ଏଇଭଳି ଭାବରେ ସଞ୍ଚାଳିତ ହେଉଛି, ଏଇଭଳି ହାର୍ଟ ଦ୍ୱାରା ସଞ୍ଚାଳିତ ହେଉଛି, ଶୁଦ୍ଧ ରକ୍ତ ଯାଉଛି, ଯେଉଁ ଅଶୁଦ୍ଧ ବା ମଇଳା ରକ୍ତ ସବୁ ବାହାର ପଡ଼ୁଛି, ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଉଛି। ହଁ, ଏ ଯେଉଁ ମୂତ୍ର ଇତ୍ୟାଦି ଏସବୁ ଅଶୁଦ୍ଧ ବସ୍ତୁ ସବୁ ବାହାର କରାଯାଉଛି, ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି, କିନ୍ତୁ କେଭଳି ଭାବରେ ସେଇଟା ଡାଇଜେସନ୍ ହେଉଛି ସେଇଟା ବୈଜ୍ଞାନିକମାନେ ଜାଣିନାହାନ୍ତି। କିନ୍ତୁ ଆମର ଇଏ ବିଜ୍ଞାନ, ଭଗବତ ଗୀତା ଗୀତା ଭାଗବତ ଏ ସବୁ ବିଜ୍ଞାନ, ଏଇଟା ଭଗବାନ ନିଜେ କହୁଛନ୍ତି, ଅହମ୍ ବୈଶ୍ୱାନର ଭୂତ୍ୱା, ଇଏ ଗୋଟେ ଅଗ୍ନି, ବୈଶ୍ୱାନର ରୂପକ ଅଗ୍ନିରେ ଭଗବାନ ରହିକରି, ଭଗବାନ ସେ ଅଗ୍ନି ରୂପରେ ରହିକରି କ'ଣ କରୁଛନ୍ତି ନା, ଅହମ୍ ବୈଶ୍ୱାନର ଭୂତ୍ୱା ପ୍ରାଣୀନାମ ଦେହମାଶ୍ରିତା, ସମସ୍ତ ଜୀବମାନଙ୍କ ହୃଦୟରେ ରହିକରି, ଦେହରେ ରହିକରି ପ୍ରାଣପାନ ସମଯୁକ୍ତା, ଆମର ଯେଉଁ ବାୟୁ ରହିଛି ପ୍ରାଣବାୟୁ ଏବଂ ଅପାନ ବାୟୁ, ଏ ମୁଖ୍ୟ ବାୟୁ ଏ ଦୁଇଟି ପ୍ରାଣପାନ ସମାଯୁକ୍ତା, ଏ ସମାନ ଭାବରେ ପରିମାଣ କରିକିରି ବାୟୁର ବାୟୁର ମାଧ୍ୟମରେ ପ୍ରାଣପାନ ସମାଯୁକ୍ତ ପଚାମ୍ୟନ ଚତୁର୍ବିଧମ, ଭଗବାନ ସେଇଟାକୁ ଡାଇଜେସନ୍ ମାନେ ହଜମ କରୁଛନ୍ତି ବା ଇଏ କରୁଛନ୍ତି, ପଚାମି ପଚାଉଛନ୍ତି ବା ସେଇଟା ଡାଇଜେସନ୍ କରୁଛନ୍ତି, କେମିତି ସେଇଟା ଖାଦ୍ୟ ପରିଣତ ହେଉଛି ସେଇଟା ଭଗବାନ ସେଇଟା ବ୍ୟବସ୍ଥା କରୁଛନ୍ତି ଇଏ ବୈଷ୍ଣର ଅଗ୍ନି ମାଧ୍ୟମରେ। ତେଣୁ ଅଗ୍ନିର ବହୁତ ପ୍ରକାର କାର୍ଯ୍ୟ ସବୁ ରହିଛି, ତେଣୁ ଅଗ୍ନି ସେ ସବୁକିଛି କ'ଣ, ଯଦି ବହୁତ ମହିଳା ସ୍ଥାନରେ ମଧ୍ୟ ଅଗ୍ନି ଯାଇ ପ୍ରବେଶ କରିକି ତାକୁ ସେ ସ୍ଥାନକୁ ଶୁଦ୍ଧ କରିଦେଉ, ଅଗ୍ନି ଅପବିତ୍ର ହେଉନାହାନ୍ତି। ଯେମିତି ସୂର୍ଯ୍ୟ ଆମେ ଦେଖୁଛେ ବିଭିନ୍ନ ସ୍ଥାନରେ ମୂତ୍ର ଇତ୍ୟାଦି ସବୁ ରହିଛି, ବିଷ୍ଠା ଇତ୍ୟାଦି ସବୁ ରହିଛି, କିନ୍ତୁ ଏଇ ସୂର୍ଯ୍ୟଙ୍କର କିରଣ ପଡ଼ିକରି ସେ ସ୍ଥାନକୁ ପବିତ୍ର କରିଦେଉଛନ୍ତି, କିନ୍ତୁ ସୂର୍ଯ୍ୟ ସେସବୁ ଯେଉଁ ଗ୍ରହଣ କଲେ ତାହାଦ୍ୱାରା ସୂର୍ଯ୍ୟ ଅପବିତ୍ର ହୋଇଗଲେ ନାହିଁ। ଏଇ କଥାଟି ପ୍ରଶ୍ନ ପଚାରିଥିଲେ କିଏ, ଆମର ପରୀକ୍ଷିତ ମହାରାଜ ପଚାର ରାସଲୀଳା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ, ଭଗବାନ କାହିଁକି ଏଭଳି ଭାବରେ କାର୍ଯ୍ୟ କଲେ, ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ, ତାହାର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ବହୁତ କଥା କହିଛନ୍ତି, ତା ଦେହରେ ଗୋଟିଏ କଥାରେ ଥିଲା, ତେଜିୟସାଂ ନ ଦୋଷାୟ, ଯେଉଁମାନେ ଅତ୍ୟନ୍ତ ତେଜିଆନ ବ୍ୟକ୍ତି ତାଙ୍କର କୌଣସି ଦୋଷ ନାହିଁ, ବହ୍ନେ ସର୍ବଭୁଜ ଯଥା, ଅଗ୍ନି ଅଗ୍ନି ବହ୍ନି ଅଗ୍ନି ସବୁକିଛି ଖାଦ୍ୟ ଗ୍ରହଣ କରିପାରିବେ, କିନ୍ତୁ ସେ ଅପବିତ୍ର ହେବେ ନାହିଁ, ସେ ସ୍ଥାନକୁ ପବିତ୍ର କରିଦେବେ ପଛକେ ସେ ଅପବିତ୍ର ହେବେ ନାହିଁ। ମହିଳା ମହାନ ବ୍ୟକ୍ତିମାନଙ୍କ ଏଭଳି ଭାବରେ ରହିଛି, ତାଙ୍କର ତେଜ ଏଭଳି ଭାବରେ ରହିଛି, ମହି ମହା କ'ଣ ତେଜିୟସାଂ ନ ଦୋଷ, ତାଙ୍କର କୌଣସି ଦୋଷ ନାହିଁ। ଆଉ ଭଗବାନଙ୍କ ରାସଲୀଳା କଥା ଆଉ କ'ଣ କହିବା, ତେଣୁ ଏ ଅଗ୍ନି ଏଇଭଳି ଭାବରେ ସାଧାରଣତଃ ଘୃତ ହିଁ ପାନ କରନ୍ତି, ସିଏ ସ୍ୱାହା 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 ସବୁ ଯଜ୍ଞ କରୁଛେ ନା, ବିଭିନ୍ନ ପ୍ରକାର ବିଶେଷ ଭାବରେ ଯଜ୍ଞଟା ହେଉଛି ତୃତୀୟ ଯୁଗର ପ୍ରୋସେସ୍, ଭଗବାନ ପ୍ରାପ୍ତ ହେବାର ଉପାୟ ତୃତୀୟ ଯଦତ ମକ୍ଷେଇ, ଅଗ୍ନି ମାଧ୍ୟମରେ ତୃତୀୟ ଯୁଗରେ ଭଗବାନଙ୍କର ଆରାଧନା କରାଯାଉଥିଲା, ଅଗ୍ନି ମାଧ୍ୟମ ଯଜ୍ଞ ଘୃତ ମାଧ୍ୟମରେ ଘିଅ ବା ଯଜ୍ଞ ମାଧ୍ୟମରେ ଘିଅ ଆହୁତି ଦିଆଯାଉଥିଲା। କିନ୍ତୁ ଇଏ ଜଣେ ରାଜା ଥିଲେ, ତାଙ୍କ ନାଁ ହେଉଛି ଶ୍ୱେତକି, ଏଭଳି ଯଜ୍ଞ କଲେ ଅଗ୍ନିଙ୍କର ଅଗ୍ନିମାନ୍ଦ ହୋଇଗଲା, ଆମର ଯଦି ଖାଦ୍ୟ ହଜମ ହେଉନାହିଁ ସେଇଟା କୁହାଯାଏ ଅଗ୍ନିମାନ୍ଦ୍ୟ, ଅଗ୍ନି ଠିକ୍ ଭାବରେ ପକାଇ ପାରିଲେ ନାହିଁ ବା ହଜମ କରିପାରିଲେ ନାହିଁ, ଅଗ୍ନିମାନ୍ଦ୍ୟ ମନ୍ଦ ଅଗ୍ନି ବୋଲି କୁହାଯାଏ ଆୟୁର୍ବେଦିକରେ, ସେ ରହିଛି ମନ୍ଦ ଅଗ୍ନି ପାଇଁ ସବୁ ଔଷଧ ବ୍ୟବସ୍ଥା କରାଯାଇଛି ଅଗ୍ନିମାନ୍ଦ୍ୟ, ତେଣୁ ଅଗ୍ନିଙ୍କର ଅଗ୍ନିମାନ୍ଦ୍ୟ ହୋଇଗଲା। ତେଣୁ ସିଏ ଆସିକିରି ଅନୁରୋଧ କଲେ ଅର୍ଜୁନକୁ, ଅର୍ଜୁନକୁ ଅନୁରୋଧ କଲେ ଯେ ମୋତେ ଏଇ ଖାଣ୍ଡବ ବନଟି ପ୍ରଦାନ କରନ୍ତୁ, ମାନେ ମୁଁ ଖାଇବି ସେଇଟା, ଖାଣ୍ଡବ ବନ, ଏ ଖାଣ୍ଡବ ବନଟି ହେଉଛି ଇନ୍ଦ୍ରଙ୍କର, ତେଣୁ ଇନ୍ଦ୍ର ଅଗ୍ନିର ଶତ୍ରୁ ହେଉଛନ୍ତି ଜଳ, ଯଦିଓ ଅଗ୍ନି କେମିତି ସୃଷ୍ଟି ଜଳ କେମିତି ସୃଷ୍ଟି ହେଇଛି, ଜଳ ପ୍ରକୃତରେ ବୈଜ୍ଞାନିକମାନେ କହିବେ H2O, ହାଇଡ୍ରୋଜେନ୍ ଦୁଇଟି ଆଟମ୍ ମଲିକ୍ୟୁଲ କ'ଣ ଅକ୍ସିଜେନ୍ ଗୋଟେ ମଲିକ୍ୟୁଲ ହେଲେ ଏ ଗୋଟେ ଜଳ ହୋଇଯିବ, କିନ୍ତୁ ଏଇଟା ଗୋଟେ କଥା, ଏଇଟା ବୋଧେ ହେବ, କିନ୍ତୁ ମୂଳ କେମିତି ତିଆରି ହେଲା ନା, ଜଳରୁ ତିଆରି ହେଲା, ଭଗବାନ ସୃଷ୍ଟି କରୁଛନ୍ତି ଏଇଭଳି ଭାବରେ। ଏ ଯେଉଁ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ, ଆକାଶରୁ ବାୟୁ ହେଉଛି, ବାୟୁରୁ ଅଗ୍ନି ହେଉଛି, ଅଗ୍ନିରୁ ଜଳ ହେଉଛି, ଜଳରୁ ପୃଥିବୀ ହେଉଛି, ଏ ସୃଷ୍ଟି ପ୍ରକ୍ରିୟାଟାକୁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ତେଣୁ ଏଇ ଯେଉଁ ଅଗ୍ନି ରହିଛି, ଅଗ୍ନି କ'ଣ ପାଇଁ ମୁଁ କହିଲିଟା, ହଁ ଅଗ୍ନିର ଶତ୍ରୁ ଜଳ, ଅଗ୍ନିର ପ୍ରକୃତି ସୃଷ୍ଟି ହେଇଛି କିନ୍ତୁ ଶତ୍ରୁ ତାହାର। ଅଗ୍ନି ଯଦି ଲାଗିଥିବ ଆଗ୍ନେୟାସ୍ତ୍ର ପର୍ଜନାସ୍ତ୍ର, ମହାଭାରତ ଯୁଦ୍ଧରେ ବିଭିନ୍ନ ଅସ୍ତ୍ରର ସବୁ ବ୍ୟବହାର କରାଯାଇଛି। ଜଣେ ଯଦି ଅଗ୍ନିଅସ୍ତ୍ର ମାରିଲା ଆଉ ଜଣେ ପର୍ଜନ ଅସ୍ତ୍ର ତାକୁ ଲିଭେଇ ଦେବେ, କାଟିଦେବେ। ଏଇଭଳି ଭାବରେ ଅସ୍ତ୍ର ସବୁ ବ୍ୟବହାର କରାଯାଉଥିଲା ମହାଭାରତ ଯୁଦ୍ଧରେ, ଏସବୁ କଥା ରହିଛି। ତେଣୁ ଇଏ ଅର୍ଜୁନ ଅଗ୍ନି ସଂଯୋଗ କରିବାଟା ବଡ଼ କଥା ନୁହଁ, କିନ୍ତୁ ଯେହେତୁ ସେଇଟା ଇନ୍ଦ୍ରଙ୍କର ବନ, ଇନ୍ଦ୍ର ତାଙ୍କର ଜଳ ପ୍ରେରଣ କରିକିରି ଅଗ୍ନିକୁ ଲିଭେଇ ଦେବେ, ବନ୍ଦ କରିଦେବେ। କିନ୍ତୁ ଅର୍ଜୁନ ଏଭଳି ବ୍ୟବସ୍ଥା କଲେ, ସର ଦ୍ୱାରା ଏଭଳି ଭାବରେ ବ୍ୟବସ୍ଥା କରିଦେଲେ ଜଳ ସ୍ପର୍ଶ କରିପାରେ, ଭିତରକୁ ଆସିପାରିବ ନାହିଁ। ଏଭଳି ସରରେ ସବୁ ସୁରକ୍ଷା ଦେଇଦେଲେ, ତେଣୁ ସେ ଅଗ୍ନି ପ୍ରୟୋଗ କରିଦେଲେ ତାକୁ। ଅଗ୍ନି ଯେତେବେଳେ ଦିଆ ହେଇଗଲା, ସେ ସେଠୁ ଖାଦ୍ୟ ଗ୍ରହଣ କଲେ, ମାଛ ଯାହା ସବୁ ରହିଛି, ଗଛ ଲତା ପ୍ରକ୍ଷେପ ଯାହା ଯାହା ସବୁ ସବୁ ସେଇଟା ଗ୍ରହଣ କଲେ। ଏଇଭଳି ଭାବରେ ତାଙ୍କର ଅଗ୍ନିବାନ୍ଧ ଦୂର ହେଲା। ତେଣୁ ଅଗ୍ନି ବହୁତ ଖୁସି ହେଇଗଲେ ତାଙ୍କ ଉପରେ, ଅଗ୍ନି ବହୁତ ଖୁସି ହେଇକିରି ସେ ତାଙ୍କୁ କ'ଣ କଲେ, ସତ୍ୟ ପାନ କରିକିରି ଅଗ୍ନିଦେବ ତାଙ୍କ ଅସୁସ୍ଥତା ଦୂର ହେଲା। ତେଣୁ ବରୁଣଙ୍କ ସାହାଯ୍ୟରେ ସେ କ'ଣ କଲେ, ଅଗ୍ନିଦେବ ଗୋଟେ ଦେଲେ, ଗାଣ୍ଡିବ ଧନୁ ଦେଲେ ଅର୍ଜୁନକୁ, ଗାଣ୍ଡିବ ଧନୁ ଦେଇଛନ୍ତି, ପ୍ରସିଦ୍ଧ ଗାଣ୍ଡିବ ଧନୁ, ପ୍ରସିଦ୍ଧ ଗାଣ୍ଡିବ ଧନୁ, ରଥ ଗୋଟେ ରଥ ଦେଲେ, ଯେଉଁ ରଥରେ ସେ ଯାଇଛନ୍ତି। ଏସବୁ ରହିଛି, ବିଶ୍ୱନାଥ ଚକ୍ରବର୍ତ୍ତୀ କହିଛନ୍ତି କିଭଳି ଭାବରେ ସବୁ ଘଟଣାଟା, ଅଲଗା ଅଲଗା ପ୍ରକାର ବର୍ଣ୍ଣନା କରାଯାଇଛି, ପ୍ରକୃତ ଘଟଣାଟା ସେ କହିବେ। ଗୋଟେ ଦେଲେ ରଥ ଦେଲେ, ଏବଂ ଭଗବାନ କୃଷ୍ଣଙ୍କୁ ମଧ୍ୟ ଗୋଟେ ଗଦା ଦେଲେ। ଭଗବାନ ଗଦାର ନାମ ହେଉଛି କୌମଦକୀ ଗଦା, ଭଗବାନ ଶଙ୍କର ନାମ ହେଉଛି ପାଞ୍ଚଜନ୍ୟ, ଭଗବାନ ଚକ୍ରର ନାମ ହେଉଛି ସୁଦର୍ଶନ। ଏଭଳି ଭାବେ ଭଗବାନ ଗଦାଙ୍କର ନାମ, ଗଦାର ନାମ ହେଉଛି କୌମଦକୀ। ଏ ଗଦାଟିକୁ ଦେଇଥିଲେ ଅଗ୍ନିଦେବ, ଦେଇଥିଲେ ବରୁଣଙ୍କ ସାହାଯ୍ୟରେ ଅଗ୍ନିଦେବ ଦେଇଥିଲେ, କୌମଦକୀ ଗଦା ପ୍ରଦାନ କଲେ। ଏବେ ସେଇ ରଥିରେ ମଧ୍ୟ ସେଇ ଇଏରେ ତକ୍ଷକ ଜଣେ ସର୍ପ ରହୁଥିଲେ, ତକ୍ଷକ ବାସ କରୁଥିଲେ, କିନ୍ତୁ ସେ ସମୟରେ ଅଗ୍ନିଦହନ କରୁଥିଲା ବେଳେ ତକ୍ଷକ ସେଠି ନଥିଲେ, ନହେଲେ ସେ ତକ୍ଷକ ମରିଯାଇଥାନ୍ତେ ଆଉ ତକ୍ଷକ ଦର୍ଶନ କରିପାରିନଥାନ୍ତେ। ଏଇସବୁ କଥା ରହିଛି, ତକ୍ଷକ ସେଠି ନଥିଲେ। ତେଣୁ କିନ୍ତୁ ସେଠି ଜଣେ ଥିଲେ ଦାନବ, ଦାନବମାନଙ୍କ ଶିଳ୍ପୀମୟ, ମୁଁ ଯେଉଁ କହିଛି ଦେବତାମାନଙ୍କ ଶିଳ୍ପୀ ହେଉଛନ୍ତି ବିଶ୍ୱକର୍ମା, ସେଭଳି ଭାବରେ ଦାନବମାନଙ୍କ ଶିଳ୍ପୀ ଥିଲେ ମୟ। ତେଣୁ ମୟ ଆସିକି ଅର୍ଜୁନଙ୍କ ଶରଣ ପଶିଲେ, ଶରଣ ପଶିବାରୁ ଭଗବାନ ଏ ଅର୍ଜୁନ ମୟ ଦାନକୁ ସୁରକ୍ଷା ପ୍ରଦାନ କଲେ। ତେଣୁ ଯେହେତୁ ସେ ସୁରକ୍ଷା ପ୍ରାପ୍ତ ହେଲେ, ସେ ତାଙ୍କର ଋଣ ସ୍ୱରୂପ ଋଣମୁକ୍ତ ହେବା ପାଇଁ ସେ ତାଙ୍କୁ ସାହାଯ୍ୟ କଲେ। କିଭଳି ଭାବରେ ନା, ଇନ୍ଦ୍ର ମଧ୍ୟ ତାଙ୍କ ଉପରେ ଖୁସି ହେଇଗଲେ, ଏ ଅର୍ଜୁନଙ୍କର ଯେଉଁ ଯଦିଓ ଦାହ କରିଦେଲେ, କିନ୍ତୁ ଇନ୍ଦ୍ର ତାଙ୍କ ଇନ୍ଦ୍ରଙ୍କ ପୁତ୍ର, ସିଏ ତାଙ୍କ ଉପରେ ଖୁସି ହେଇଗଲେ। ତେଣୁ ସେ କହିଲେ, ତମେ ଯଦି ବେଶୀ ଯୁଦ୍ଧ, ଇନ୍ଦ୍ରଙ୍କ ସହିତ ଯୁଦ୍ଧ ହେଲା, ଅର୍ଜୁନଙ୍କ ସହିତ ଯୁଦ୍ଧ ହେଲା, କିନ୍ତୁ ବେଶୀ ଯୁଦ୍ଧ କଲେ ନାହିଁ। ତାପରେ ସେ କହିଲେ, ତମେ ଯଦି ଶିବଙ୍କୁ ସନ୍ତୁଷ୍ଟ କରି ପାଶୁପତ ଅସ୍ତ୍ର, ଶିବଜୀଙ୍କର ଫେମସ୍ ଅସ୍ତ୍ର ହେଉଛି ପାଶୁପତ, ସେ ହେଉଛି ପଶୁପତି, ପଶୁମାନଙ୍କର ସେ ହେଉଛି ମୁଖ୍ୟ ପଶୁପତି, ତେଣୁ ତାଙ୍କର ଅସ୍ତ୍ର ହେଉଛି ପାଶୁପତ ଅସ୍ତ୍ର। ସେଇ ପାଶୁପତ ଅସ୍ତ୍ର ଯଦି ତାଙ୍କୁ ସନ୍ତୁଷ୍ଟ କରି ସେ ଅସ୍ତ୍ରଟି ପାଇବ, ତାହେଲେ ମୁଁ ମୋର ଅସ୍ତ୍ର ଦେବି। ଅର୍ଜୁନଙ୍କର ଅସ୍ତ୍ର, ଇନ୍ଦ୍ରଙ୍କର ଅସ୍ତ୍ର ହେଉଛି ପର୍ଜନ୍ୟ, ବୃଷ୍ଟି ମେଘ ସବୁକିଛି ଧ୍ୱଂସ କରିଦେବେ। ଯେଉଁଭଳି ଭାବେ ରହିଛି ତାଙ୍କର ସମ୍ବର୍ତ୍ତକ ଇତ୍ୟାଦି ରହିଛି ତାଙ୍କର ଅସ୍ତ୍ର, ବା ବଜ୍ର ମଧ୍ୟ ତାଙ୍କ ପାଖରେ ରହିଛି, ଇନ୍ଦ୍ରଙ୍କର ବଜ୍ର ରହିଛି। ତେଣୁ ଏଇସବୁ କହିଲେ ମୁଁ ତୁମକୁ ଦେଇ ପ୍ରଦାନ କରିବି। ସେ ଅର୍ଜୁନ ସବୁ ପ୍ରାପ୍ତ ହୋଇଥିଲେ, ବହୁତ ଦିବ୍ୟ ଅସ୍ତ୍ର ପ୍ରାପ୍ତ ହୋଇଥିଲେ ଅର୍ଜୁନ, କିନ୍ତୁ କୌଣସି ଦିବ୍ୟ ଅସ୍ତ୍ରକୁ ସେ ବ୍ୟବହାର କରିନଥିଲେ। ତାଙ୍କର ଏ ଯେଉଁ ସାଧାରଣ ଅସ୍ତ୍ରରେ ସବୁ ଯୁଦ୍ଧ କରୁଥିଲେ, ତାଙ୍କର କୌଣସି ଦେବତାମାନଙ୍କର ଅସ୍ତ୍ରକୁ ସେ ବ୍ୟବହାର କରିନାହାନ୍ତି ଅର୍ଜୁନ, କିନ୍ତୁ ଅନ୍ୟମାନେ ସବୁ ଯେଉଁ ରହିଥିଲା ଦିବ୍ୟ ଅସ୍ତ୍ର ପ୍ରାପ୍ତ ହୋଇଥିଲେ ସବୁ ଅସ୍ତ୍ରକୁ ବ୍ୟବହାର କରିଦେଇଛନ୍ତି, କିନ୍ତୁ ଅର୍ଜୁନ ସେସବୁ କରିନାହାନ୍ତି। ଗୋଟେ ଥର କରିଥିଲେ, ଯେଉଁ କ'ଣ ସେ ଯେଉଁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ, ତେଣୁ ତାକୁ ପ୍ରତିହତ କରିବା ପାଇଁ ଇଏ ଅର୍ଜୁନ ସେ ବ୍ରହ୍ମାସ୍ତ୍ର, ଭଗବାନ କହିଲେ ତମେ ବ୍ରହ୍ମାସ୍ତ୍ର ପ୍ରୟୋଗ କର ବର୍ତ୍ତମାନ ପ୍ରତିହତ କରିବା ପାଇଁ, କାରଣ ଅଶ୍ୱତ୍ଥାମା ଯଦିଓ ବ୍ରହ୍ମାସ୍ତ୍ର ତ୍ୟାଗ କରନ୍ତି, କିନ୍ତୁ ସେଇଟାକୁ କେମିତି ବ୍ୟାକ୍ କରାଯିବ ସେଇଟା ଜାଣିନାହାନ୍ତି, ସେ କେମିତି ସେଇଟାକୁ କରାଯିବ ବ୍ୟାକ୍ କରାଜିବ, କିନ୍ତୁ ଅର୍ଜୁନ ଦୁଇଟା ଜାଣିନାହାନ୍ତିଥିଲେ। ଯଦିଓ ଏ ଶିକ୍ଷା ଦେଇଥିଲେ ଦ୍ରୋଣାଚାର୍ଯ୍ୟ, ଦୁଇ ଜଣ ଯାକୁ ଶିକ୍ଷା ଦେଇଥିଲେ, କିନ୍ତୁ ତାଙ୍କ ପୁତ୍ରକୁ ସେ ଶିକ୍ଷାଟି ଦେଇନଥିଲେ, କାରଣ ଜାଣିଥିଲେ ଇଏ ଆର ଦୁରୁପଯୋଗ କରିବ, ଦେଇନଥିଲେ, କିନ୍ତୁ ଅର୍ଜୁନକୁ ସେ ଶିକ୍ଷା ଦେଇଥିଲେ। ତେଣୁ ଅର୍ଜୁନ ଏଇ ଯେଉଁ ବ୍ରହ୍ମାସ୍ତ୍ର ଛାଡ଼ିଥିଲେ, ଇଏ ସେ ତାକୁ ସେଇଟା ବ୍ରହ୍ମାସ୍ତ୍ର ମାରିକିରି ସେଟାକୁ ତାକୁ ବ୍ୟାକ୍ କଲେ, ଏସବୁ କଥା ରହିଛି। ତେଣୁ ଏଇ ଯେଉଁ ରହିଛି ହେଲା ପରେ ମହେଦାନବ ତାଙ୍କ ଉପରେ ଖୁସି ହେଇକିରି ଗୋଟେ ଇଏ କଲେ, ଗୋଟେ ତାଙ୍କୁ ଦେଲେ ଗୋଟେ ସଭା ନିର୍ମାଣ କଲେ। ମହେଦାନଙ୍କ ଯେଉଁ ସଭାଟି ନିର୍ମାଣ କଲେ, ସେ ସଭା ନିର୍ମାଣ କରିବା ପାଇଁ ମହିନାଙ୍କ ପର୍ବତରୁ ସମ୍ପତ୍ତି ସବୁ ଆଣିଲେ। ମହିନାଙ୍କ ପର୍ବତ ଯେ ହନୁମାନ ଯିଏ ଯାଉଥିଲେ, ମହିନାଙ୍କ ପର୍ବତ ସୁନାର ପର୍ବତ, ମହିନାଙ୍କ ପର୍ବତ ସୁନାର ପର୍ବତ। ଆଗକାଳେ ପର୍ବତମାନେ ପାହାଡ଼ ପର୍ବତମାନେ ତାଙ୍କର ପକ୍ଷ ଥିଲା, ସେମାନେ ଉଡ଼ିକିରି ଯାଇପାରୁଥିଲେ। କିନ୍ତୁ ଗୋଟେ ସମୟରେ ମନୁଷ୍ୟମାନେ ଯେଉଁ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କଲେ, କାରଣ ଉଡ଼ୁଥିଲା ବେଳେ ପଡ଼ିଯାଉଥିଲେ, ଯେତେ ଘର ବାଡ଼ି ଥିଲା ସବୁ ଚୁରମାର ହୋଇଯାଉଥିଲା। ତେଣୁ ଯେତେବେଳେ ଲୋକମାନେ ସବୁ ଇନ୍ଦ୍ରକୁ ପ୍ରାର୍ଥନା କଲେ, ଇନ୍ଦ୍ର ତାଙ୍କ ବଜ୍ରରେ ତାଙ୍କ ପକ୍ଷକୁ ସବୁ ନଷ୍ଟ କରିଦେଇଛନ୍ତି, ପକ୍ଷାଘାତ କରିକି ଆଘାତ କରି ନଷ୍ଟ କରିଦେଇଛନ୍ତି। ତେଣୁ ମହିନାଙ୍କ ପର୍ବତ ଏଇ ସମୁଦ୍ରରେ ଆଶ୍ରୟ ନେଇଥିଲେ। ଯେତେବେଳେ ହନୁମାନ ଯାଇଥିଲେ, ସେହି ସମୟରେ ହନୁମାନ ଏଇ ମହିନାଙ୍କ ପର୍ବତ ଆସିଥିଲେ। ହନୁମାନଙ୍କୁ ସେବା ପ୍ରଦାନ କରିବା ପାଇଁ କହିଲେ, ମୋର ବକ୍ଷ ଦେଶରେ ବା ପୃଷ୍ଠରେ ଆପଣ ଟିକିଏ ବିଶ୍ରାମ ନିଅନ୍ତୁ। କିନ୍ତୁ ହନୁମାନଜୀ କେବଳ ତାଙ୍କୁ ଛୁଇଁ ଦେଇକି ଚାଲିଗଲେ, ଏ ମହିନାଙ୍କ ପର୍ବତ। ତେଣୁ ସେହି ମହିନାଙ୍କ ପର୍ବତ, ସେ ସୁନାର ପର୍ବତ, ସେଇଟା ଏମିତି ସୁନାର ପର୍ବତ ବହୁତ ରହିଛି। ଆଉ ଗୋଟେ ରହିଛି ମନ୍ଦର ପର୍ବତ, ଏ ସୁନାର ପର୍ବତ ଭାଗବତ ବର୍ଣ୍ଣନା କରାଯାଇଛି। ଏବଂ ଯେତେବେଳେ ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନଙ୍କ ରାଜକୋଷ ଶୂନ୍ୟ ହୋଇଗଲା, ତେଣୁ ସେ ଯଜ୍ଞ କରିବା ପାଇଁ ଯେତେବେଳେ ଚାହିଁଲେ, ସେତେବେଳେ ସେ ଭଗବାନ ପଠାଇଲେ ଅର୍ଜୁନକୁ ଭଗବାନ ପାଖକୁ ଯିବା ପାଇଁ, ଏ ଯୁଧିଷ୍ଠିର ମହାରାଜ ପଠାଇଲେ। ତେଣୁ ଭଗବାନ କହିଲେ, ଆଉ ଗୋଟେ ରହିଛି ହିମାଳୟରେ, ଗୋଟେ ରହିଛି ସୁନାର ପର୍ବତ ରହିଛି ହିମାଳୟରେ। ଜଣେ ରାଜା ଥିଲେ, ସେ ଏଭଳି ଭାବରେ ସେ ଯଜ୍ଞ କରୁଥିଲେ, ସବୁ ପ୍ରଦାନ କରୁଥିଲେ, ଦକ୍ଷିଣା ସବୁ ସୁବର୍ଣ୍ଣ ପାତ୍ରରେ ସବୁ ପ୍ରଦାନ କରୁଥିଲେ। ସୁବର୍ଣ୍ଣ ପାତ୍ରରେ ସୁବର୍ଣ୍ଣ ମୁଦ୍ରା ସବୁ ଦେଉଥିଲେ। ଏବଂ ସେ ଯେଉଁ ବ୍ରାହ୍ମଣମାନେ ସେବା ଆସୁଥିଲେ, ସେମାନେ ଆଉ ସୁବର୍ଣ୍ଣ ପାତ୍ରଟା ବହୁତ ଓଜନ, କ'ଣ ନେବେ, ତ ଫୋପାଡ଼ି ଦେଇ ଖାଲି ମୁଦ୍ରା ନେଇକି ଯାଉଥିଲେ। ଏଇସବୁ ପାତ୍ର ପଡ଼ିକି ଗୋଟେ ପାହାଡ଼ ହୋଇଯାଇଛି, ସେଠି ସୁବର୍ଣ୍ଣର ପାହାଡ଼ ହୋଇଯାଇଛି। ମୋର ପ୍ରଭୁପାଦ ମହାରାଜ ତାଙ୍କର ଭାବାତ୍ର କହିଛନ୍ତି, ଯେଉଁମାନେ ଚାହିଁବେ ସେଟାକୁ ସନ୍ଧାନ କରିପାରିବେ, ସୁନାର ପର୍ବତ ରହିଛି। ତେଣୁ ଅର୍ଜୁନ ଯାଇଥିଲେ ସେଇଠିକି, ଅର୍ଜୁନ ଯାଇକିରି ସେସବୁ ଆଣିଥିଲେ। ସେଥିପାଇଁ ତାଙ୍କର ଗୋଟିଏ ନାଁ ହେଉଛି ଧନଞ୍ଜୟ, ଧନକୁ ଜୟ କରିଥିଲେ ସେ ଧନଞ୍ଜୟ। ତେଣୁ ସେ ଆଣିକି ସେ ଯଜ୍ଞ କରିଥିଲେ, ଯେଉଁ କ'ଣ ସେ ଯଜ୍ଞ, ଯେଉଁ ରାଜସ୍ୱ ଯଜ୍ଞ କରିଥିଲେ, ଏଇଟା ଯେଉଁ କରିଥିଲେ, ଏଇଟା ହଁ ସେଇ ସମୟରେ ତ କରିଥିଲେ ଆଉ, ଏ ରାଜସ୍ୱ ଯଜ୍ଞ କରିଥିଲେ। ତେଣୁ ଏ ମହେଦାନବ କ'ଣ କଲେ ନା, ମହିନାଙ୍କ ପର୍ବତରୁ ସେ ସମ୍ପତ୍ତି ଆଣିକରି ଗୋଟେ ସଭା ନିର୍ମାଣ କରିଥିଲେ, ଏବଂ ଗଦା ଏବଂ ଦେବଦତ୍ତ ଶଙ୍ଖ ଯଥାକ୍ରମେ ଭୀମ ଏବଂ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ। ଭୀମଙ୍କର ଯେଉଁ ପ୍ରସିଦ୍ଧ ଗଦା ରହିଛି, ଏଇଟା ମହେଦାନବ ଦେଇଥିଲେ, ଏବଂ ଅର୍ଜୁନଙ୍କର ଯେଉଁ ପ୍ରସିଦ୍ଧ ଶଙ୍ଖ ରହିଛି ଦେବଦତ୍ତଙ୍କ ଧନଞ୍ଜୟ। ଯେଉଁଟା କୁହାଯାଇଛି ପାଞ୍ଚଜନ୍ୟ ଋଷିକେଶଙ୍କ ଦେବଦତ୍ତଙ୍କ ଧନଞ୍ଜୟ, ଏ ଯେଉଁ ଶଙ୍ଖ ଦିବ୍ୟ ଶଙ୍ଖ, ପାଞ୍ଚଜନ ଶଙ୍ଖ, ଏଇଟା ଅଗ୍ନି ପ୍ରଦାନ କରିଥିଲେ ଭଗବାନ କୃଷ୍ଣଙ୍କୁ। ଦେବଦତ୍ତ ଶଙ୍ଖ ଦେଇ ପ୍ରଦାନ କରି ଦେବଦତ୍ତ, ସେଥିପାଇଁ ତାଙ୍କ ନାଁ ହେଉଛି ଶଙ୍ଖ, ଦେବଦତ୍ତ ଶଙ୍ଖ, ଏଇଟା ଭୀମ ଦେଇଥିଲେ, କିଏ ମହାଦାନବ ଦେଇଥିଲେ ଦେବଦତ୍ତ, ତାଙ୍କ ନାଁ ହେଉଛି ଦେବଦତ୍ତ, ମହାଦାନବ ଦେଇଥିଲେ ସେ ଶଙ୍ଖକୁ ଅର୍ଜୁନ ପ୍ରଦାନ କରିଥିଲେ। ଏସବୁ ଘଟଣା ରହିଛି। ତେଣୁ ଏଭଳି ଭାବରେ ସଭା ନିର୍ମାଣ କଲେ, ଜଳଟା ଦେଖାଯାଉଥିଲା ସ୍ଥଳ ଭଳିଆ, ଏବଂ ସ୍ଥଳଟା ଦେଖାଯାଉଥିଲା ଜଳ ଭଳିଆ। ଦଶମ ଚଉସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅର୍ଜୁନ ଯେତେବେଳେ ଏଇ ଇଏ ସମୟରେ ରାଜସ୍ୱ ସଭାରେ ଯଜ୍ଞ ହେଲା, ସେହି ସମୟର କଥା, ରାଜସ୍ୱ ଯଜ୍ଞରେ ଏସବୁ ହେଇସାରିଲା ପରେ ଯେଉଁ ରହିଛନ୍ତି ସେ ସଭାଘରକୁ ଯେତେ ପ୍ରବେଶ କରୁଥିଲେ, ସେ ଯେତେ ପ୍ରବେଶ କରୁଛନ୍ତି, ଦେଖାହେଉଛି ଏ ଜଳ ଭଳି ରହିଛି। ଜଳ ଭଳି କ'ଣ, ସେ ଜଳ ରହିଛି ତ ଦେଖିଲେ, ଆଉ ଜଳ ରହିଛି ଆଉ ତରଙ୍ଗ ଆସୁଛି, ଇଏ ହେଉଛି, ଏଭଳି ଭାବରେ ରହିଛି ଜଳ ଭାବିଲେ। ତେଣୁ ଯେତେବେଳେ ଦୁର୍ଯ୍ୟୋଧନ ତା ଭିତରେ ପ୍ରବେଶ କରି ଯିବେ, ଆଗକୁ ଯିବେ, ଯିବା ପାଇଁ ଯେତେବେଳେ ପଶୁଛନ୍ତି, ଲୁଗା ଟେକିକି ଯାଉଛନ୍ତି, କ'ଣ ସେ ରହିଛି ବସ୍ତ୍ରାନ୍ତ ଅନୁଗୁଣାନ୍ତ, ବସ୍ତ୍ର ଅନ୍ତକୁ ଧରିକିରି ଯେତେବେଳେ ପ୍ରବେଶ କରୁଛନ୍ତି, ସେତେବେଳେ କ'ଣ କଲେ ଭାବିଲେ ଏଇଟା ଜଳ ବୋଲି, ଗୋଡ଼ ବୁଡ଼ିବା ପଇସା ଦେଖିଲା ବେଳକୁ ପାଖରେ ରହିଗଲା, ତେଣୁ ପଡ଼ିଗଲେ ସେଇଠି। ଏସବୁ କଥା ରହିଛି। ତ ସେଇଥିପାଇଁ ଏଇଟା ମହାଭାରତ ଯୁଦ୍ଧର ସୂତ୍ରପାତ ବୋଲି କୁହାଯାଏ। ଯେତେବେଳେ ସେ ପଡ଼ିଗଲେ, ସେହି ସମୟରେ ବିଶେଷ ଭାବରେ ଦ୍ରୌପଦୀ ହସିକିରି କହିଲେ, ଅନ୍ଧର ପୁତ୍ର ଅନ୍ଧ, ଯୁଧିଷ୍ଠିର ମହାରାଜ ଯଦିଓ ଏଇଟା ଚାହୁଁନଥିଲେ ଏସବୁ ତାଙ୍କୁ ଅପମାନ କରିବା ପାଇଁ, କିନ୍ତୁ ଭଗବାନ ଚାହୁଁଥିଲେ, କାରଣ ଭଗବାନ ରହିଛି ଇଚ୍ଛା, ଭଗବାନ ଚାହାନ୍ତି ଯଥା ଯଥା ହିଁ ଧର୍ମସ୍ୟ ପରିତ୍ରାଣ ସାଧନ ବିନାଶ ଏତେ ଦୁଷ୍କୃତାମ, ଦୁଷ୍କୃତମାନଙ୍କୁ ବିନାଶ କରିବେ, ତେଣୁ ଇଏ ଦୁଷ୍କୃତମାନଙ୍କୁ ବିନାଶ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ଭଗବାନ। ଏଇଭଳି ଭାବରେ ସବୁ ରହିଛି, ସଭାଟି ନିର୍ମାଣ କରିଥିଲେ, ଅଦ୍ଭୁତ ସଭା ସିଏ, ଏବଂ ଦେଖୁଥିବ ଜଳ, ଜଳ ଲାଗୁଥିବ ଏ ଦେଖାଯିବ ସ୍ଥଳ, କିନ୍ତୁ ଦେଖିଲା ବେଳକୁ ସେଠି ଜଳ। ଏଭଳି ଭାବରେ ସଭା ନିର୍ମାଣ କରିଥିଲେ ମହାଦାନବ, ମହାଦାନବର ପୁତ୍ର ଏ ଯେଉଁ ରହିଛନ୍ତି, ଯେଉଁ ଲାଷ୍ଟ ଭଗବାନଙ୍କର ସେ ଲୀଳାଟି ବର୍ଣ୍ଣନା କରାଯାଇଛି, ମହାଦାନବର ପୁତ୍ର ଦୁଇ ଜଣ ବା ପୁତ୍ର, ସେ କ'ଣ କରିବ ନା ଏ ଯେଉଁ ସବୁ ଭଗବାନଙ୍କର ନିଜ ଜନମାନଙ୍କୁ ନେଇକରି ହତ୍ୟା କରିବା ବ୍ୟବସ୍ଥା କରିଥିବ, ତେଣୁ ଭଗବାନ ତାକୁ ପରେ ହତ୍ୟା କରିବେ। ଏଇଟା ଲାଷ୍ଟ ଲୀଳା ଭଗବାନଙ୍କର ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧରେ, ଏ ଯେଉଁ ଲୀଳା ଅଛି। ତେଣୁ ଏଇଭଳି ଭାବରେ ଯେଉଁ ଭଗବାନ ରହିଲେ ଚାରି ମାସ କାଳ ରହିକରି ତାଙ୍କୁ ଆନନ୍ଦ ପ୍ରଦାନ କଲେ, ଏବଂ ଆଗ୍ନେୟ ଖାଣ୍ଡବମ୍ ଦାତୁମ୍ ଅର୍ଜୁନ ସା ଅସ ସାରଥି, ଅର୍ଜୁନଙ୍କର ସାରଥି ରୂପରେ ସେଠି କାର୍ଯ୍ୟ କଲେ ଭଗବାନ। କେବଳ ଯେ ଯୁଦ୍ଧ କ୍ଷେତ୍ରରେ ସାରଥି ରୂପରେ ରହିଥିଲେ ତା ନୁହଁ, ତେଣୁ ଯେତେବେଳେ ଯୁଦ୍ଧ ଆରମ୍ଭ ହେବ, ମହାଭାରତ ଯୁଦ୍ଧ ଆରମ୍ଭ ହେବା ପରେ ଉଦ୍ୟୋଗ ପର୍ବ ପଟେ ରହିଛି, ମହାଭାରତରେ ଅଠରଟି ପର୍ବ ରହିଛି, ତା ଦେହରୁ ଗୋଟେ ପର୍ବ ହେଉଛି ଉଦ୍ୟୋଗ ପର୍ବ। ସବୁ ଉଦ୍ୟମ କରୁଥିଲେ କେମିତି କ'ଣ କରିବେ, ଯୁଦ୍ଧ ପାଇଁ ପ୍ରସ୍ତୁତି ହୋଇଥିଲା। ସେହି ସମୟରେ ଏକ ସମୟରେ ଯାଇ ଦୁର୍ଯ୍ୟୋଧନ ଯାଇ ପହଞ୍ଚିଥିଲେ ଏବଂ ଅର୍ଜୁନ ଯାଇ ପହଞ୍ଚିଥିଲେ, ଅର୍ଜୁନ ଯାଇ ପହଞ୍ଚି ଦୁର୍ଯ୍ୟୋଧନ ପ୍ରଥମେ ଆସି ପହଞ୍ଚିଥିଲେ, ଭଗବାନ ଶୟନ କରିଥିଲେ, ଭଗବାନ ବର୍ତ୍ତମାନ ଶୟନ କରିଛନ୍ତି, ଚାରି ମାସ ଧରି ଭଗବାନ ଶୟନ କରିବେ। ଶୟନ କରିଥିଲା ବେଳେ ଦୁର୍ଯ୍ୟୋଧନ ଆସିକରି ଭଗବାନ ମଥା ପାଖରେ ବସିଲେ, ମଥା ପାଖରେ ଗୋଟେ ଆସନ ଥିଲା ସେଠି ବସି ପଡ଼ିଲେ, କିନ୍ତୁ ତାପରେ ଅର୍ଜୁନ ଆସିଲେ, ଅର୍ଜୁନ ଭଗବାନଙ୍କୁ ଦର୍ଶନ କରିକିରି ଏତେ ସୁନ୍ଦର ରୂପ ରହିଛି, ପଛପଟେ କ'ଣ ଦେଖାଯିବ, ବା ମଥା ପାଖରେ ରହିଲେ କ'ଣ ଦେଖିପାରିବେ, ମୁଖର ଦେଖିପାରିବେ ସିଏ, ଏଠି ମୁଖ ରୂପ ସୌନ୍ଦର୍ଯ୍ୟ ରହିଛି, ଅର୍ଜୁନ ସେଇଟା ଆସ୍ୱାଦନ କରୁଥିଲେ ରୂପ, ଭଗବାନ ରୂପ ଏଭଳି ଭାବ ଯଶ୍ୟାନନଂ ମକର କୁଣ୍ଡଳ ଚାରୁକର୍ଣ୍ଣ, ବହୁତ ସୁନ୍ଦର ତାଙ୍କ ରୂପ ରହିଛି। ଅର୍ଜୁନ ତାଙ୍କ ପାଦ ପାଖରେ ରହିକରି ସେ ରୂପକୁ ଆସ୍ୱାଦନ କରୁଥିଲେ ଏବଂ ପାଦ ସମ୍ଭାହନ ମଧ୍ୟ କରୁଥିଲେ, ପାଦ ସମ୍ଭାହନ ଯେତେବେଳେ ଆରମ୍ଭ କରୁଥିଲେ ଭଗବାନ ନିଦ୍ରା ଭାଙ୍ଗିଗଲା। ତାପରେ କହ ଅର୍ଜୁନ ତୁମେ କ'ଣ କ'ଣ କେମିତି ଆସିଗଲ, ନା ସାଙ୍ଗେ ସାଙ୍ଗେ କହୁଛନ୍ତି ଦୁର୍ଯ୍ୟୋଧନ କହୁଛନ୍ତି ଦ୍ୱାରକାଧୀଶ ସମୁଦି ମୁଁ ମଧ୍ୟ ଆସିଛି, ସେ ତାଙ୍କର ସମୁଦି ହେବେ। ଭଗବାନଙ୍କର ପୁତ୍ର ଶାମ୍ବ ବିବାହ କରିଥିଲେ, ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି, ଦଶମ ସ୍କନ୍ଧ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଲୀଳାଟି। ହଁ ତୁମେ ଆସିଛ ଭଗବାନ ଆମର ଶିଶୁମନ୍ଦ ରାଧାକୁମନ୍ଦ ସେ ମହାରାଜ କହୁଛନ୍ତି, ଭଗବାନ ବାମ ଦୃଷ୍ଟିରେ ତାଙ୍କୁ ଦେଖିଲେ, ପଛୁ କରିଯାଏ ଦେଖିଲେ, ବାମ ଦୃଷ୍ଟିରେ ଦେଖିଲେ ଭଗବାନ, ଡାହାଣ ଦୃଷ୍ଟିରେ ଦେଖିଲେ ନାହିଁ। ଓହୋ ତୁମେ ଆସିଛ କି କହିକି, କିନ୍ତୁ ମୁଁ ପ୍ରଥମେ ଅର୍ଜୁନଙ୍କୁ ଦେଖିଲି, ତାପରେ ଅର୍ଜୁନ ମଧ୍ୟ ବୟସରେ ସାନ, କହିଲେ ଆମେ ଯୁଦ୍ଧ ପାଇଁ ଆପଣଙ୍କୁ ସାହାଯ୍ୟ ମାଗିବା ପାଇଁ ଆସୁଛୁ, କ୍ଷତ୍ରିୟମାନଙ୍କୁ ଯଦି କୁହାଯିବ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ସେମାନେ ବହୁତ ଆନନ୍ଦିତ ହୋଇଯାଆନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଅର୍ଜୁନ ଏ ପ୍ରଶ୍ନଟି ପଚାରିଛନ୍ତି, ଯେମିତି ଏ ଯେଉଁ କ'ଣ କଥମ ସୁଖମ, କେମିତି ଆମେ ଜଣେ ସୁଖ ପ୍ରାପ୍ତ ହେବା, କଥମ ସୁଖ କେମିତି ଆମେ ପ୍ରାପ୍ତ ହେବା, ଏଇ ଯେଉଁ ଆମର ନିଜ ଜନମାନଙ୍କୁ ହତ୍ୟା କରିକିରି ଯୁଦ୍ଧରେ, ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି, କହୁଛନ୍ତି ସୁଖେନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦିସିମ, ଯଦି କ୍ଷତ୍ରିୟକୁ ଗୋଟେ ନିମନ୍ତ୍ରଣ କରାଯିବ ଯୁଦ୍ଧ ହେବା ପାଇଁ ହେଉଛି, ସେ ବହୁତ ଆନନ୍ଦରେ ଆସି ଯୁଦ୍ଧରେ ଯୋଗ ଦେବେ, ତାଙ୍କର ଆନନ୍ଦ। ତେଣୁ ଅର୍ଜୁନଙ୍କର ଯେଉଁ ସବୁ ପ୍ରଶ୍ନ କରିଥିଲେ ପ୍ରଥମ ଅଧ୍ୟାୟରେ, ସେସବୁ ଖଣ୍ଡନ କରିଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ଆଚାର୍ଯ୍ୟ ଟିକାରେ ଏଠାରେ ସବୁ କହିଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଭଗବାନ କହିଲେ ଅର୍ଜୁନ କହିଲେ, ତୁମେ ଆଗ କୁହ କ'ଣ ତୁମ ଟସ୍ ଟସ୍ ହେଡ୍ ନା ଟେଲ୍, ତେଣୁ ଅର୍ଜୁନକୁ ଦେଖାଗଲା କ'ଣ କହିବ, ବ୍ୟାଟିଂ କରିବ ନା ବୋଲିଂ କରିବ। ତେଣୁ ଅର୍ଜୁନ କହିଲେ, ପ୍ରଭୁ ଭଗବାନ କହିଲେ ମୁଁ ଶପଥ ନେଇ କରିଛି କୌଣସି ଅସ୍ତ୍ର ଗ୍ରହଣ କରିବି ନାହିଁ, କିନ୍ତୁ ମୋର ଚତୁରଙ୍ଗିଣୀ ସୈନ୍ୟ ରହିଛନ୍ତି, ଯାଦବ ସୈନ୍ୟ, ପ୍ରସିଦ୍ଧ ଯାଦବ ସୈନ୍ୟ, ଗୋଟେ ପଟେ ସେମାନେ ରହିବେ, ଗୋଟେ ପଟେ ମୁଁ ରହିବି, ମୁଁ କୌଣସି ଅସ୍ତ୍ର ଧାରଣ କରିବି ନାହିଁ, ତୁମେ କ'ଣ ଚାହିଁବ କୁହ, ବ୍ୟାଟିଂ କରିବ ନା ବୋଲିଂ କରିବ। ଅର୍ଜୁନ କହୁଛନ୍ତି, ଦୁର୍ଯ୍ୟୋଧନ ଚିନ୍ତା କରୁଛନ୍ତି, ଗଲା ବେକାର ହୋଇଗଲା, ମୁଁ କାହିଁକି ପଛରେ ବସିଲି, ଆଗରେ ବସିଥିଲା ମୋତେ ମଧ୍ୟ ଦେଖା ଆଗ ପଚାରିଥାନ୍ତି କ'ଣ ହେଇଥାନ୍ତା, ଏଇ ଅର୍ଜୁନ ଏଇ ସମୟରେ ଆସିବାର ଥିଲା। ଏଇଭଳି ଭାବରେ ଦୁର୍ଯ୍ୟୋଧନ ଚିନ୍ତା କରୁଛନ୍ତି, ସେହି ସମୟରେ ଅର୍ଜୁନ କହିଲେ, ପ୍ରଭୁ ଦୁର୍ଯ୍ୟୋଧନ ପ୍ରମାଦ କରୁଛନ୍ତି, ଗଲା ସାରିଗଲା ସରିଗଲା ସୈନ୍ୟ ସବୁ ପଳେଇ ଯିବେ, ଏଇଭଳିଆ ଚିନ୍ତା କରୁଛନ୍ତି। କିନ୍ତୁ ଅର୍ଜୁନ ପ୍ରଭୁ ମୋର ଆପଣ ଦରକାର। ଦୁର୍ଯ୍ୟୋଧନ ଭାବିଲେ କ'ଣ ମୁଁ ଭୁଲ ଶୁଣିଲି କି, ତେଣୁ ଭଗବାନ ପଚାରୁଛନ୍ତି କ'ଣ ଠିକିରି କୁହ, କ'ଣ ତୁମେ ଚାହୁଁଛ, ସୈନ୍ୟ ନେବ ନା ମୋତେ ନା? ନାଇଁ ପ୍ରଭୁ, ମୁଁ ଆପଣଙ୍କୁ ନେବି। ତେଣୁ ଦୁର୍ଯ୍ୟୋଧନ ଏଥିରେ ଖୁସି ହେଇକିରି କହିଲେ, ଦ୍ୱାରକାଧୀଶ ବର୍ତ୍ତମାନ ଆମକୁ ଆଜ୍ଞା ଦିଅନ୍ତୁ, ଆମେ ସୈନ୍ୟ ନେଇକି ଚାଲିଯିବୁ, ଯାହା ଦେବ ସୈନ୍ୟ। ତେଣୁ ବହୁତ ଆନନ୍ଦ, ଦୁର୍ଯ୍ୟୋଧନରେ ବହୁତ ଆନନ୍ଦ। କିନ୍ତୁ ଭଗବାନ ପଚାରୁଛନ୍ତି, ଅର୍ଜୁନ ତୁମକୁ ଭାଇ ପଠେଇଥିଲେ, ଯୁଧିଷ୍ଠିର ମହାରାଜ ପଠେଇଥିଲେ କ'ଣ ପାଇଁ, ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ନା ମୋତେ ଡାକିବା ପାଇଁ କହିଥିଲେ? ନା ପ୍ରଭୁ, ଆପଣ ମୋର ଯଦି ସାରଥି ହେବେ ତାହେଲେ ମୋର ଆଉ କ'ଣ ଦରକାର, ମୁଁ ଦେବତାମାନଙ୍କୁ ମୋତେ ପରାସ୍ତ କରିଦେବି, ମୋର କିଛି ଚିନ୍ତା ନାହିଁ, ଏଭଳି ଭାବରେ କହିଥିଲେ। ତେଣୁ ଭଗବାନ ତାଙ୍କ ସାରଥି ହେଇକି ରହିଲେ। ତା ପୂର୍ବରୁ ମଧ୍ୟ ସେ ସାରଥି ହେଇଛନ୍ତି, ଯୁଦ୍ଧ ପରେ ମଧ୍ୟ ସେ ସାରଥି ହେଇଛନ୍ତି। ଯେତେବେଳେ ଭଗବାନ ଯାଇଥିଲେ ପାଣ୍ଡବମାନଙ୍କୁ ନେଇକରି କ'ଣ ଭୀଷ୍ମଦେବଙ୍କ ପାଖକୁ, ସେତେବେଳେ ମଧ୍ୟ ଭଗବାନ ସାରଥି ରୂପରେ ଯାଉଛନ୍ତି। କାରଣ ଭୀଷ୍ମଙ୍କର ଏଇ ଏଇ ଲୀଳାଟିକୁ ସେ ସ୍ମରଣ କରୁଛନ୍ତି, ଏଇ ଲୀଳାକୁ ସ୍ମରଣ କରି ସେ ଶରୀର ତ୍ୟାଗ କରିଛନ୍ତି। ଭୀଷ୍ମଙ୍କର ଅନ୍ତିମ ସ୍ତୁତି ହଉ ସେଇଟା। ଏଇସବୁ ଆମ ସମୟ ହୋଇଗଲାଣି, ଆମେ ଆଉ ଆଲୋଚନା କରିପାରିବାନି। ଏହିଭଳି ଭାବରେ ସାରଥି ରୂପରେ ରହିଥିଲେ। ଏ ଶ୍ଳୋକ ଭାଷାରେ କୁହାଯାଉଛି ଯେ ଏହାର କିଭଳି ଭାବରେ ହେଇଥିଲା, ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯୋଉ କି ଜୀବ ଗୋସ୍ୱାମୀ ପାଣ୍ଡବମାନଙ୍କ ସହିତ ଭଗବାନ କୃଷ୍ଣଙ୍କ ରହଣୀ ସମୟରେ ଘଟିଥିବା ଘଟଣାଗୁଡ଼ିକୁ କ୍ରମାନ୍ୱୟରେ ବର୍ଣ୍ଣନା କରିଛନ୍ତି। କ'ଣ ହେଇଥିଲା ନା, ପ୍ରଥମେ ଖାଣ୍ଡବନ ଦହନ ହେଲା, ଦହନ ହେଲା, ତାପରେ କାଳିନ୍ଦୀକୁ ଭଗବାନ କୃଷ୍ଣ ପ୍ରାପ୍ତ ହେଲେ, ଏହାପରେ ନଗରୀ ନିର୍ମିତ ହେଲା, ଏବଂ ତାପରେ ସଭାକକ୍ଷ ପାଣ୍ଡବମାନଙ୍କୁ ଉପହାର ଦିଆଯାଇଥିଲା। ଇଏ ହେଉଛି କ୍ରମ। ତେଣୁ ଆମର ବର୍ତ୍ତମାନ ଭଗବାନଙ୍କ ନାମ କୀର୍ତ୍ତନ କରିକି ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି।